ॐ नमो भगवते वासुदेवाय। श्रीमद्भागवतम दशम स्कंद नवम अध्याय श्रवण करथले दामन लीला प्रसंग क्रमे किभली जशोदा माता कृष्ण जो चपल स्वभाव दर्शन करके मनरे तांकर उद्वेग आसी जदि प्रेमरे चार हृदय शक्ति अच्छी प्रेम अच्छी तार जागतिक धर्म किसी ना हृदय टाइम प्रेम स्नेह अच्छी जागतिक जिनस आम हृदय स्नेहटा ना भक्ति ना शुद्ध भावना ना तेनाली जहाँ जेकोसी प्रकार जिनसा डिफ्लेसीयस कपटता हृदय से जिन ना कि समय गोटे आक्शन कर ଯେମିତି ସ୍ନେହ ମମତା ଆମ ହୃଦୟରେ ପ୍ରକୃତ ସ୍ନେହ ନାହିଁ ଯେଉଁଟା କରୁଛି ସେଟାକୁ ବାସ୍ତବ ବୋଲି କୁହାଯାଇପାରିବନି ସେଟା ଆମ ହୃଦୟରେ ନୁହେଁ ନା ସେଟା ଆମର ସ୍ୱରୂପଟା ନୁହେଁ ଆର୍ଟିଫିସିଆଲ କିଛି କିଛି କୌଣସି ସ୍ୱାର୍ଥ ପାଇଁ ଆମେ କରୁଛେ ଆମର ସ୍ୱାଭାବିକ ନାହିଁ କିଛି କୃତ୍ରିମ ଭାବରେ କୁହାଯାଏ ଆଉ କିଛି ଗୋଟେ ଇଂଲିଶ ଗୋଟେ ଶବ୍ଦ ଅଛି ଗଡ୍ ଗିଫ୍ଟ ଭଗବାନଙ୍କର ଦତ୍ତ ତେଣୁ ଆମର ଯେଉଁ ସ୍ୱାଭାବିକ ଭକ୍ତି ନ ଆସିବ ଆଉ ଯେତେ ପ୍ରକାର ଆମର ସଦ୍ଗୁଣ ରହିଛି ତାର ସ୍ଥାୟିତ୍ୱ କିଛି କହିହବନି ସେଟା ପରମାନେଣ୍ଟ ରହିବ ବୋଲି ସେଟା କିଛି ସମୟ ପାଇଁ ରହିବ ତାର ସ୍ଥାୟିତ୍ୱ କିଛି ନାହିଁ ଯାହାର ଭକ୍ତି ନାହିଁ ତାର ଦୟା ତାର ସଂଯମତା ତାର ଯେତେ ପ୍ରକାର ଗୁଣ ରହିଛି ସେଟା ଅସ୍ଥାୟୀ ଆଜି ରହିଛି କାଲି ସେ ପଳିଯାଇପାରେ ତାର ଶୁଦ୍ଧ ଭକ୍ତି ଆସିନି ଯଶୋଦାଙ୍କ ହୃଦୟରେ ଯେହେତୁ ପ୍ରେମ ବାତ୍ସଲ୍ୟ ପ୍ରେମ ଥିଲା ସେଥିପାଇଁ ତାଙ୍କର କ୍ରୋଧ କରିବାଟା ହିଁ ପ୍ରେମ ତାଙ୍କର ସମସ୍ତ ପ୍ରକାର କାର୍ଯ୍ୟକୁ ପ୍ରେମ ବୋଲି ନାହିଁ କାରଣ ତାଙ୍କର ଧର୍ମଟା ତାଙ୍କର ସ୍ୱାଭାବିକ ଚିତ୍ତବୃତ୍ତି ବା ସ୍ୱରୂପ ଶକ୍ତିର ସେ ତ ଭଗବାନଙ୍କର ପରିକର ନା ତେଣୁ ଯେଉଁ କ୍ରୋଧ ଆସିଛି କୃଷ୍ଣଙ୍କୁ ଧରିବା ପାଇଁ ଧରିବି ତାକୁ ଦଣ୍ଡ ଦେବି ଦଣ୍ଡ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ ମା' ସବୁବେଳେ ମାରନ୍ତି ଯେଉଁ କ'ଣ କୁହାଯାଏ ତାଡ଼ନଟା ପରେ ଜଣକୁ କେବେ ହେଲେ ବାଡ଼ି ଦ୍ୱାରା ଶାସନ କରିହବନି ଯାହାକୁ ବାକ୍ୟ ଦ୍ୱାରା ଶାସନ କରିବେ ନା ତାକୁ ବାଡ଼ି ଦ୍ୱାରା ଶାସନ ଲାଠି କୁହନ୍ତି ନା ଲାଠିରେ ସମସ୍ତଙ୍କୁ ଶାସନ କରିହବନି ବିଶେଷ କରି ମଣିଷକୁ ପଶୁ କରିଦେବେ ପଶୁ ନାମ ଲଗୁଡ଼ି ଯଥା ଭାଗବତ କହୁଛନ୍ତି ପଶୁ ଗୁଡ଼ାଙ୍କୁ ବାଡ଼ି ଦ୍ୱାରା ଶାସନ କରିବ ମଣିଷକୁ ବାଣୀରେ ଶାସନ କରାଯିବ ଯେଉଁ ମଣିଷକୁ ବାଣୀରେ ଶାସନ କରାଯିବ ସେ ଶୂଦ୍ର ତା ଶୂଦ୍ର ସ୍ୱଭାବ ତାକୁ ମାଡ଼ ଦେଲେ ଟଙ୍କା ପଇସା ଅର୍ଥଦଣ୍ଡ ଦେଲେ କିନ୍ତୁ ପୋଲିସ ବର୍ତ୍ତମାନ କ'ଣ କରୁଛି ପୋଲିସ ଏତେ ରୁଲ୍ସ ରେଗୁଲେସନ କଲା ପରେ ଲୋକ ମାନୁନାହାନ୍ତି ପଇସା ପକେଇଲା ବେଳକୁ ଲୋକ ହେଲମେଟ ପିନ୍ଧିବେ ମାସ୍କ ପିନ୍ଧିବେ ଟ୍ରାଫିକ ମାନିବେ କାରଣ ଶୂଦ୍ର ବା ଶୂଦ୍ରଙ୍କୁ ଏଇଟା ବୈଶ୍ୟ ଶୂଦ୍ର ଏମାନଙ୍କୁ ଅର୍ଥଦଣ୍ଡ ଦେଲେ ଶାରୀରିକ ଦଣ୍ଡ ଦେଲେ ଏମାନେ ବୁଝିବେ କିନ୍ତୁ ବ୍ରାହ୍ମଣମାନେ ବାକ୍ୟ ଦଣ୍ଡରେ ଶୋଧନ କରନ୍ତି ଆଉ ଆମର ଯେଉଁ ବୈଷ୍ଣବ ଯେଉଁ ଧାରାରେ ଆମେ କାହାକୁ ମାଡ଼ପିଟ କରିବୁନୁ ଜଣକୁ ବଚନ ଦ୍ୱାରା ଶୋଧନ କରିବେ ଗୁରୁ ଏମିତି ଗୋଟେ ଠେଙ୍ଗା ଧରିକି ବାଡ଼ି ବସିକି ବସିବେ ଯାହାର ବଚନ ଦ୍ୱାରା ଗୁରୁ ବାକ୍ୟରେ ଯାହାର ଅନ୍ତର ଶୋଧନ ହେଉନି ଯାହାର ସଂକଳ୍ପ ଆସୁନି ତାକୁ କୌଣସି ଉପାୟ ପାରିହବନି ବ୍ରାହ୍ମଣ ତ ଜିନିଷ ନା ସ୍ୱାଭାବିକ ବୈଷ୍ଣବମାନେ ହେଉଛନ୍ତି ସ୍ୱାଭାବିକ ବ୍ରାହ୍ମଣ ତାଙ୍କ ସ୍ୱାଭାବିକ ବ୍ରାହ୍ମଣ ଗୁଣ ରହିଛି କାହିଁକି ନା ଯେହେତୁ ଭକ୍ତି ମହାରାଣୀଙ୍କ ତାଙ୍କ ହୃଦୟରେ ଆସନ ବାନ୍ଧିଛନ୍ତି ସ୍ୱାଭାବିକ ଯେହେତୁ ସ୍ନେହ ପ୍ରେମ ଯଶୋଦା ମାତାଙ୍କର ଥିଲା ତମାପ ଜଷ୍ଟିମ ସତମିତ ପ୍ରସମିତ ସତ୍ୱରମ ଗୋଟେ ବାଡ଼ି ଧରି ଆସିଲେ ମଣିମୟ ଜଷ୍ଟି ଶୁଣୁଥିଲେ ଆମେ ଗୋଟେ ଜଷ୍ଟି ଆଣିଲେ କାହାକୁ ବାଡ଼େଇବା ପାଇଁ ନା ବାଡ଼େଇବା ପାଇଁ ନୁହେଁ ନ ତ ତାଡ଼ନାର୍ଥମ ତାଡ଼ନ କରିବେନି ଭୟ ଦେଖେଇବେ ତାକୁ ଭୟ ଦେଖା ହବ କାନାକୁ କାହିଁକିନା ଦୁଷ୍ଟ ହେଉଛି ଭବିଷ୍ୟତରେ ଓଡ଼ିଆରେ ବି ଗୋଟେ ଅଛି ନା ଭୟ ନଥିଲେ ଭକ୍ତି ହେବନି ଜଣଙ୍କୁ ଶାସନ ଏମିତି ସବୁବେଳେ ଗୋଟେ କରିହବନି ବ୍ୟକ୍ତିକୁ ନିଜେ ଶାସିତ ହେବାକୁ ପଡ଼େ ଶାସନ କରିବା ଆଉ ଶାସିତ ହେବା ଦୁଇଟା ଡିଫରେଣ୍ଟ ଜିନିଷ ପୋଲିସ ଚୋରକୁ କ'ଣ କରୁଛି ଶାସନ କରିବା ପାଇଁ ଚାହୁଁଛି କିନ୍ତୁ ଚୋର ଯଦି ଶାସିତ ହେବା ପାଇଁ ନ ଚାହିଁବ ତାକୁ ପାରିହବନି ସେଥିପାଇଁ ଗୁରୁ ଶିଷ୍ୟର ଯେଉଁ ସମ୍ପର୍କ ବା ପରମ୍ପରା ଯେଉଁ ଆଚାର୍ଯ୍ୟମାନଙ୍କ ସହିତ ଯେଉଁ ଆମର ସମ୍ପର୍କ ଆମେ ତାଙ୍କର ବାଣୀକୁ ଗ୍ରହଣ କରିକି ନିଜେ ଶାସିତ ହେବା କରେକ୍ସନ୍ ନିଜେ ହେବାକୁ ପଡ଼େ ଗୁରୁ କେତେ କରେକ୍ସନ୍ କରିବେ ଗ୍ରହଣ ତ ଆମକୁ କରିବାକୁ ପଡ଼ିବ ନା, ଶାସିତ ନିଜେ ହେବାକୁ ପଡ଼ିବ। ଯେତେ ତୁମେ ଷ୍ଟ୍ରିକ୍ଟ ଡିସିପ୍ଲିନ୍ ରଖିଲେ କ'ଣ, ଜଣେ ଶାସନକୁ ଗ୍ରହଣ କରୁନି ନା। ଶିଷ୍ୟମାନେ କ'ଣ, ଶିଷ୍ୟମାନେ ଯେ ଗୁରୁଙ୍କୁ ଶାସନର କରିବାର ସୁଯୋଗ ଦିଏ, ଶୋଧନ କରିବାର ସୁଯୋଗ ଦିଏ। ପୂର୍ବଜୀ ମହାରାଜ ତାଙ୍କ ସେ ଲେକ୍ଚରରେ ସେ କହୁଛନ୍ତି, ଡିସିପ୍ଲିନ୍ ମାନେ ତୁମର ଆର୍ଗ୍ୟୁମେଣ୍ଟ ନାହିଁ, ନୋ ଆର୍ଗ୍ୟୁମେଣ୍ଟ, କୌଣସି ଆର୍ଗ୍ୟୁମେଣ୍ଟ କରିପାରିବେନି। ପ୍ରାମାଣିକ ଧାରାରେ ତୁମେ ଯେତେବେଳେ ଜଣଙ୍କୁ ଗୁରୁ ବୋଲି ଗ୍ରହଣ କରୁଛ, ତୁମର ଆର୍ଗ୍ୟୁମେଣ୍ଟ କିଛି କରିପାରିବ, ଏଟା କାହିଁକି ହବନି, ଏଟା କୋର୍ଟ ପାଇଁ ହବନି, ଏଟା କାହିଁକି ଭଲ, ତୁମର କିଛି କହିବାର ରାଇଟ୍ସ ନାହିଁ ନା, କାହିଁକି ରାଇଟ୍ସ ନାହିଁ। ତୁମେ ଯେଉଁଟା ଠିକ୍ ବୋଲି ଭାବୁଛ ସେଟା ଠିକ୍ ନୁହେଁ, ତୁମେ କେବେ ବି ପରଫେକ୍ଟ ନୁହଁ। ସେଥିପାଇଁ ତୁମେ ଯାହା ବିଚାର କରୁଛ, ତୁମର ଠିକ୍ଟା ଭୁଲ, ଭୁଲଟା ବି ଭୁଲ। ଗୋଟେ ବଦ୍ଧ ଯୁଗରେ ଠିକ୍ ଜିନିଷ ହିଁ ଭୁଲ, ଭୁଲ ଜିନିଷ ହିଁ ଭୁଲ, କାରଣ ତା ଭିତରେ ବହୁତ ଦୋଷ ରହିଛି। ସେ ଆଜି ଗୋଟେ କଥାଟାକୁ ଠିକ୍ କହିଦେଲେ କ'ଣ ସେଟା ଠିକ୍ ମାନିଯା ହବ, ଠିକ୍ କହୁଥିବା ଲୋକ ହିଁ ଜଗତରେ ଭୁଲ କରିଛନ୍ତି। ଦେଖ ହଜାର ହଜାର ଲୋକ ଠିକ୍ କହୁଥିବା ଲୋକ ଅନ୍ୟକୁ ଉପଦେଶ ଦେଉଥିବା ଲୋକ ଭୁଲ କରନ୍ତି, କାରଣ ସେ ଭୁଲ। ସେଥିପାଇଁ କଥା କହି ଆର୍ଗ୍ୟୁମେଣ୍ଟ କରିହବନି। ତୁମେ ଆର୍ଗ୍ୟୁମେଣ୍ଟ ଆଗରୁ କରୁଥିଲ, ଯେତେବେଳେ ଶିଷ୍ୟ ନଥିଲା ଆର୍ଗ୍ୟୁମେଣ୍ଟ କରୁଥିଲ, ବର୍ତ୍ତମାନ ଶିଷ୍ୟ ହେଇଗଲେ ମାନେ ଆର୍ଗ୍ୟୁମେଣ୍ଟ କରିପାରିବନି। ଭଗବାନ ଗୀତାରେ ସେଟାକୁ ଦେଖିଲେ ନା, ପୁଚ୍ଛ ଆମି ତ୍ୱ ଧର୍ମ ସମୂଢ ଚେତା ନିଶ୍ଚିତ ଶ୍ରେୟମତ୍ତମ ଶିଷ୍ୟତେ ଅହଂ ସାଧିମାମ୍ ତ୍ୱମ୍ ପ୍ରପନ୍ନମ୍। ଏ ପ୍ରପନ୍ନ ଶବ୍ଦ ହେଲା ପ୍ରପନ୍ନମ୍, ଶିଷ୍ୟମାନଙ୍କୁ ତୁମେ 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 ପାଠ ପଢେଇବ ଗୁରୁଙ୍କୁ, ସେମିତି କରିପାରିବନି। ପ୍ରପନ୍ନମ୍ ଏଇଟା ପ୍ରପନ୍ନ ପ୍ରୋସେସ୍ ନା, ଗୁରୁ ପରମ୍ପରାର ଆଚାର୍ଯ୍ୟମାନେ ଏଇଟା ପରମ୍ପରାଟା ମାନେ କ'ଣ, ସମସ୍ତେ ସମସ୍ତଙ୍କ ଉପରେ ଆଶ୍ରୟ କରି ରହିଛନ୍ତି, ପ୍ରପନ୍ନ ହେଇକି ରହିଛନ୍ତି, ତାଙ୍କ କାହାର ସ୍ୱତନ୍ତ୍ରତା ନାହିଁ। ଇଏ ହେଉଛି ଆମର ପରମ୍ପରା, ଆମର ପରମ୍ପରା ଭଳି କେହି ସ୍ୱତନ୍ତ୍ରତା ରଖିନାହାନ୍ତି, ସମସ୍ତେ ସମସ୍ତଙ୍କର ଶରଣାଗତ ହେଇଛି। ପ୍ରପନ୍ନ ହେଇଗଲେ ତୁମେ ଆଉ ପ୍ରପନ୍ନ ହେଇଗଲେ ତୁମର ଇଣ୍ଡିପେଣ୍ଡେଣ୍ଟ କିଛି ରହିବନି ଆଉ, ତୁମର ଯେଉଁ ଇଣ୍ଡିପେଣ୍ଡେଣ୍ଟଟା କେବଳ ୟୁଟିଲାଇଜ୍ କରିବ ଗୁରୁ ଆଉ କୃଷ୍ଣଙ୍କର ସର୍ଭିସରେ, ତୁମେ କିଛି ଇଣ୍ଡିପେଣ୍ଡେଣ୍ଟ ନାହିଁ, ଜିରୋ ଇଣ୍ଡିପେଣ୍ଡେଣ୍ଟ। ଆମର ଯେଉଁ ବୈଷ୍ଣବ ପ୍ରସିଦ୍ଧ ଡିସିପ୍ଲିନ୍ ମାନେ ତୁମେ ଜିରୋ ଇଣ୍ଡିପେଣ୍ଡେନ୍ସ, ଯଦି ଇଣ୍ଡିପେଣ୍ଡେନ୍ସ ତୁମେ ୟୁଜ୍ କରୁଛ ତୁମେ ଆଉ ପ୍ରୋଗ୍ରେସ୍ କରିପାରିବନି। ଗୁରୁଦେବ କହୁଛନ୍ତି, ୱାନ୍ସ ତୁମେ ଇଣ୍ଡିପେଣ୍ଡେଣ୍ଟକୁ ଦେଇଦେଇଛ ମାନେ ତୁମେ ଆଉ ତାକୁ ଆଣିପାରିବନି, କହିପାରିବ ନା, ମୁଁ ଆଜି ଶିଷ୍ୟ ହେଲି, ମୁଁ କାଲି କଥାରେ ଡିସଏଗ୍ରିମେଣ୍ଟ ହେଲି, ଯେମିତି ସବୁ କଳି ଯୁଗ ନା, ପାର୍ସିଆଲି ଗୁରୁଙ୍କର ଏଇ ଜିନିଷଟା ଭଲ, ଏଇ ଜିନିଷଟା ଖରାପ ନା, ଏଇଟା ନୁହେଁ, ଏଇଟା ଆମର ପରମ୍ପରା ନୁହେଁ। ସେଥିପାଇଁ ଜଣେ ଗୁରୁ ଗ୍ରହଣ କରିବା ପରେ ଭଗବାନଙ୍କୁ ପ୍ରାର୍ଥନା କରିବା ଦରକାର, ସେ କନ୍ଭିନ୍ସ ହେବା ଦରକାର, ସ୍ୱରୂପଟା ଜାଣିବା ଦରକାର ନା, ଆମ ଚିତ୍ତବୃତ୍ତିର ସ୍ୱଭାବ କ'ଣ, ଭଗବାନଙ୍କର ପରିକରଙ୍କର ବା ଯଶୋଦ ମାତା ଆନନ୍ଦ ମହାରାଜ ସୁଧଭକ୍ତଙ୍କର ତାଙ୍କର ଚିତ୍ତବୃତ୍ତିର ସ୍ଥିତିଟା କ'ଣ। ଯଷ୍ଟି ଯେଉଁ ଧରିଥିଲେ କିଏ, ଯଶୋଦା, କେଉଁ ପାଇଁ, ତାଡ଼ନ ପାଇଁ ନୁହେଁ, ଭୟ ଦେଖିବା। କୃଷ୍ଣଙ୍କୁ ସେଇଟା ଆଶ୍ଚର୍ଯ୍ୟ ଲାଗିଲା, ମା କେବେ ବି ଏବେ ବାଡ଼ି ଧରିନାହାନ୍ତି, ଆଜି ଯଶୋଦା ଏମିତି କ'ଣ ହେଇଗଲେ, କେବେ ବି ଲାଠି ଧରିନାହାନ୍ତି, ଆଜି କ'ଣ ଯଶୋଦା ଏମିତି ଲାଠି ଧରିଲେନି ମୋତେ। ଏଇଟା ଥିଲା କୃଷ୍ଣଙ୍କ ପାଇଁ ସବୁଠୁ ବଡ଼ ଆଶ୍ଚର୍ଯ୍ୟ ଜିନିଷ, ଯଶୋଦା କେବେ ବି ଭୟଙ୍କର ରୂପ ହେଇନାହାନ୍ତି, ଅତି ସୌମ୍ୟ ମୂର୍ତ୍ତି ତାଙ୍କର। କୃଷ୍ଣ କେତେ ବି ଚଗଲା ହେଲେ କ'ଣ ବି ହେଲେ, ତାଙ୍କ ପ୍ରେମ ଅଛି ନା, ପ୍ରେମ ପାଖରେ ସବୁ ଜିନିଷ ହାରିଯାଏ, ଭଗବାନ ହାରିଯାଆନ୍ତି ଆଉ। ଆମର ଗୋଟେ ସ୍ୱାଭାବିକ ସ୍ନେହ ପ୍ରେମ ନାହିଁ ବୋଲି ଭଗବାନ ପ୍ରତି ଆମେ ସଫରିଂ ହେଉଛୁ, ଭକ୍ତି ଜୀବନରେ ମମତା ନାହିଁ, ସ୍ନେହ ନାହିଁ, ପ୍ରେମ ପାଖରେ ସମସ୍ତେ, ଯିଏ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ମାଲିକ, ଅନନ୍ତ କୋଟି ବ୍ରହ୍ମାଣ୍ଡର ମାଲିକ, ସର୍ବଜ୍ଞାନର ଆଧାର, ସଡ଼ ଐଶ୍ୱର୍ଯ୍ୟର ଆଧାର, ସେ ଭକ୍ତର ଦାସ ହେଇଯାଆନ୍ତି। ପ୍ରେମରେ ତ ଗୋଟେ ଶକ୍ତି, ଶୁଦ୍ଧ ପ୍ରେମ ନା, ସମସ୍ତେ ବସ ହେଇଯାଆନ୍ତି। ଯଶୋଦାଙ୍କର ଏ ରୂପ ଲାଠି ଧରିଛନ୍ତି, ବାଟିଟା ଧରିଛନ୍ତି କୃଷ୍ଣଙ୍କୁ ମାରିବା ପାଇଁ ନୁହେଁ, ଭୟ ଦେଖିବା ପାଇଁ, ଏଇଟା ଦେଖି କୃଷ୍ଣ ଆଶ୍ଚର୍ଯ୍ୟ ହେଇଗଲେ, ମାଙ୍କର ତ କେବେ ଏଭଳି ରୂପ ନୁହେଁ। ସେଥିପାଇଁ ସେ ଧାଇଁଲେ, ତମା ପ୍ରସମୀକ୍ଷ ସତ୍ୱରମ ତତ ରୁହିହାତ ଅପସସାର ଭୀତବତ୍ ନା ତୁ ଭୀତ ଭୀତବତ୍। ଯଶୋଦା ଭୟ ଦେଖାଉଥିଲେ, କୃଷ୍ଣ ଭୟାଳୁ ଭଳିଆ ହଉଥିଲେ। ଯଶୋଦା ଭିଆଲୁ ଲେଖାଇଛନ୍ ନା, ଭିଆଲୁ ଖଲାପ ଧମାନ, ଭୟ ଯେ ମହାକାଳକୁ, ମହାକାଳ ଯାହାଙ୍କୁ ଭୟ କରନ୍ତି, ସେ କ'ଣ ଭୟ କରିବେ ଯଶୋଦାଙ୍କୁ, ଭୀତବତ୍, କାରଣ ଯଶୋଦା ମାଙ୍କର ଏଭଳି ରୂପ କେବେ ନଥିଲା, ଏତେ ଲୀଳା ଭଗବାନଙ୍କର ଲୀଳା, ଯଶୋଦାଙ୍କୁ ଯଶୋଦାନ କରିବେ, ଶ୍ୟାମ ସୁନ୍ଦର। ଭୟଯାତ୍ରା ବିଦ୍ୟତେ ଭୟ ଭାବନେ ସ୍ଥିତ ସେ ଏତି କୁନ୍ତି ବାକ୍ୟା, ଆମେ ପଢ଼ିଥିଲେ ପୂର୍ବରୁ, ଉଦୁଖଲା ତ ଅବରୁହ୍ୟ, ଉଦୁଖଳ ଉପରେ ବସିକି ଯେଉଁ ସ୍ୱସ୍ତିକ ଆସନରେ ମାଖନ ଖାଉଥିଲେ, ଇନ୍ଦ୍ରଙ୍କ ପାଇଁ ରଖାଯାଇଥିବା ମାଖନକୁ ଖାଉଥିଲେ, ଯଶୋଦା ଭୟ ଦେଖିବାର ବହୁତ କାରଣ ଅଛି। ଯଶୋଦାଙ୍କ ସାଙ୍ଗସାଙ୍ଗ ମୁଣ୍ଡରେ ପଶିଗଲା ଯେ ଇନ୍ଦ୍ରଙ୍କ ଇନ୍ଦ୍ର ଜାଗା ପାଇଁ ରଖାଯାଇଥିବା ମାଖନକୁ ଯଦି ଖାଇବେ ତାହେଲେ ଇନ୍ଦ୍ର ରାଗିବେ, ତାହେଲେ କୃଷ୍ଣଙ୍କର କ'ଣ ହବ କ୍ଷତି ହବ? ଏତେ ଚଗଲା ଗୋଟେ କ'ଣ? ଛୋଟ ପିଲା ଚଗଲା ହୁଅନ୍ତି, କିନ୍ତୁ ଅତି ଦୁଷ୍ଟ ପିଲା ଭଲ ନାହିଁ, ମାସେ ତୁମେ ଶାସନ କରେ। ଅତ୍ୟନ୍ତ ଚଗଲା ପିଲାଙ୍କୁ ଯଦି ଆମେ ଶାସନ ନ କରିବା, ସିଏ ବଢ଼ିଗଲା ମାନେ ଆହୁରି ଖରାପ ହେଇଛି। ପିଲାମାନେ ଛୋଟ ପିଲାମାନେ ଟିକେ ଚଗଲା ହେବେ, ଏତେ ଅତ୍ୟନ୍ତ ଚଗଲା କରିବା ଠିକ୍ ନୁହେଁ। ଯଶୋଦା ସେଥିପାଇଁ ଚିନ୍ତା କଲେ ଏତେ ଦୁଷ୍ଟ ଗୋଟେ କ'ଣ, ତେଣୁ ତାକୁ ମାରିବିନି, ଗୋଟେ ଭୟ ଦେଖିବି, ସେଥିପାଇଁ ଗୋଟେ ମଣିମୟ ଯଷ୍ଟିକି ଧରିଲେ। ସେ ମଣିମୟ ଯଷ୍ଟିକି ଗୋଟେ ଯାହା କୃଷ୍ଣ ଯେତେ ଖେଳନ୍ତି, ସେ ନୀତିକାରମାନେ କହିଲେ ଖରାପ ଜିନିଷ ପାଖରେ ରଖିଲେ ସେ ତୁମକୁ ହିଁ ଶାସନ କରିବ। ଖରାପ ଜିନିଷ ତୁମେ ୟୁଜ୍ କରୁଛ ମାନେ ଅନ୍ୟ ପାଇଁ ତୁମେ ୟୁଜ୍ କରୁଛ ନା, ସେଟା ତୁମର କାମରେ ଲାଗିବ। ତେଣୁ କୃଷ୍ଣ ଚିନ୍ତା କଲାରେ ଏଇ ବାଡ଼ିରେ ମୁଁ କେତେ ଲୋକଙ୍କୁ ଡରେଇଛି, ଏଇ ବାଡ଼ିରେ ସଖାମାନଙ୍କ ସହିତ ମୁଁ ଖେଳିଛି, ଆଜି ସିଏ ମୋତେ ଶାସନ କରିବାକୁ ଆଇଲେ। ଖରାପ ଲୋକ ଖରାପ ଜିନିଷ ପାଖରେ ରଖିବନି, ରଖିଲା ମାନେ ସେ ତୁମକୁ ଶାସନ କରିବ ଯଦି ନାହିଁ। ଗୋପ୍ୟ ଅନୁଧାବତ ନା ଯୋଗ ଜମାପ ଯୋଗୀ ନା ଗୋପ୍ୟ ଅନୁଧାବତ ଅନୁଧାବତ ଅନୁ ଉପସର୍ଗ ଲାଗିଲା କିଏ ନା ଗୋପୀ, ଇଏ ବହୁତ ବଡ଼ କାମ, କୃଷ୍ଣଙ୍କ ପଛରେ ଧାଉଁଛନ୍ତି। ଜମାପ ଯୋଗୀନ କ୍ଷମମ ପ୍ରବେଶକୃତ ପ୍ରେସେରି ତମ ମନ, ଯାହାଙ୍କର ମନ ଅତ୍ୟନ୍ତ ଶୁଦ୍ଧ। ଆମର ସବୁ ସାଧନ ଶେଷ ଜିନିଷ ହେଲା ନା ମନଟାକୁ ସୁନ୍ଦର କରିବା ଦରକାର, କ୍ଲିନ୍ ହେବା ଦରକାର ମନ। କୁଟ କାପଟ ମନ ଭିତରେ ରହିବା ଉଚିତ ନୁହେଁ, ଛଳ କପଟ ରହିବା ଉଚିତ ନୁହେଁ। ଛଲିଆ କୁହନ୍ତି ନା କୃଷ୍ଣଙ୍କୁ, ଗୋଟେ ଛଲିଆ କୁହନ୍ତି, ଛଳ କରିବା, କପଟ କରିବା, ଡୁପ୍ଲିସିୟସ୍ ଜିନିଷ, ଏଇଟା ବହୁତ ଭକ୍ତିର ବହୁତ ବଡ଼ ବାଧକ। କପଟ ଜିନିଷଟା ଭଲ ନାହିଁ, ତେଜ କୁଟ କପଟ ଲୁଟ ଯମୁନା ତଟ, ଭଗବାନଙ୍କ ଚରଣ କମରେ ଲୁଟିବାକୁ ହେଲେ କପଟ ତାର ମୁକ୍ତ ହେବାକୁ ପଡିବ। କପଟଟା ଗୋଟେ ରାକ୍ଷସୀ, ଡୁପ୍ଲିସିଏସନ୍, ମୁହଁରେ ଗୋଟେ କଥା ଭିତରେ ଗୋଟେ କଥା, ଅନ୍ତର ବାହିରେ ସମାନ ନୁହେଁ। ସେମାନେ ବହୁତ ଯନ୍ତ୍ରଣା ପାଇବେ ଭକ୍ତି ଜୀବନରେ, ଭକ୍ତି ଏତେ ଗୋଟେ ରସମୟ ସାଗରରେ ଏତେ ରସ ଅଛି ଏଥିରେ, ସେଥିରେ ଆମକୁ ଆସ୍ୱାଦନ କିଛି ହବନି। ଭକ୍ତି ଏତେ ବହୁତ କଷ୍ଟ ନୁହେଁ, ବହୁତ ସରଳ। କାହା ପାଇଁ ନା, ସରଳ ଲୋକ ପାଇଁ, ବହୁତ ସରଳ, ବହୁତ ସାଙ୍ଗେ ସାଙ୍ଗେ ଆନନ୍ଦ ଆସିବେ। ଏତେ ସଂସାରରେ କୌଣସି ଏମିତି ସାଧନ ନାହିଁ, କୌଣସି ଗୋଟେ ଉପାୟ ନାହିଁ, ସାଙ୍ଗେ ସାଙ୍ଗେ ଆନନ୍ଦ ମିଳେ, ସବୁପାଇଁ ପ୍ରତୀକ୍ଷା କରିବାକୁ ପଡ଼େ। କିନ୍ତୁ ଭକ୍ତି ଏଭଳି ଯେ ସରଳ ଥିବ, ସାଙ୍ଗେ ସାଙ୍ଗେ ସେ ଆନନ୍ଦ ପାଇବ। ଯେକୌଣସି ସେବା କଲେ, ଯେକୌଣସି କୀର୍ତ୍ତନ କଲେ, ଶ୍ରବଣ କଲେ, ଯେତେ ଆନନ୍ଦ ମିଳିବ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସେ କଥା ଲେଖିଛନ୍ତି ଭାଗବତର କମେଣ୍ଟରେ, ସାଧ୍ୟ ସାଧନ ଦୋଷାୟ, ସାଧନ ସାଧ୍ୟ ଦୋଷାୟ ଆନନ୍ଦ, ଏମିତି କ'ଣ ଲେଖିଛନ୍ତି, ପ୍ରମାନନ୍ଦ ଶବ୍ଦ ଗୋଟେ ଲଗେଇଛନ୍ତି। ସାଧନ ଦଶାରେ ଆନନ୍ଦ, ସାଧ୍ୟ ଦଶାରେ ଆନନ୍ଦ। ଯୋଗ ଯେଉଁମାନେ ପ୍ରାକ୍ଟିସ୍ କରନ୍ତି, ପ୍ରଥମେ କଷ୍ଟ ନା, ସେଟା ଗାଉ କଷ୍ଟ, ତାପରେ ତାଙ୍କୁ ଆନନ୍ଦ ମିଳିବ, ଲାଷ୍ଟରେ ତ ପରଫେକ୍ସନ୍ ପାଇବ। ଭକ୍ତିରେ ତା ନାହିଁ, ଭକ୍ତିରେ ସାଧନଟା ବି ଆନନ୍ଦ, ସକାଳୁ ଉଠିବାଟା ଗୋଟେ ଆନନ୍ଦ, ସବୁକିଛି ଆନନ୍ଦ। ଯାହାକୁ ସାଧନ ଆନନ୍ଦ ଲାଗୁନି, ସାଧନଟା କଷ୍ଟ ଲାଗୁଛି, ସେ ଦେହାଧ୍ୟାସୀ, ଦେହ ତାର ଚିନ୍ତା ବହୁତ ଅଛି। ସାଧନଟା ଆନନ୍ଦ ନା, ଆଉ ସରଳ ହେଇଥିଲେ ତାକୁ ସାଧନ ଆନନ୍ଦ ଲାଗିବ। ସକାଳୁ ଉଠିବା, ଭଗବାନଙ୍କୁ ଭୋଗ ଲଗେଇ ପ୍ରସାଦ ପାଇବା, ଭଗବାନଙ୍କର ନାମ ଭଜନ କରିବା, ଗୀତା ଭାଗବତ ପଢ଼ିବା, ଏଗୁଡ଼ିକ ସବୁ ଆନନ୍ଦ ଲାଗେ। ଗୋପ୍ୟାନୁଧାବତ ଜମାପ ଯୋଗୀ, ଏଇ କଥା ମୁଁ କହୁଥିଲି, ଯୋଗୀମାନେ ମନକୁ ଶୁଦ୍ଧ କରୁଛନ୍ତି। ଆମର ଆମେ ହରେ କୃଷ୍ଣ ମହାମନ୍ତ୍ର କାହିଁକି ଜପ କରୁଛେ, କାହିଁକି ଆମେ ଜପ କରିବା ମହାମନ୍ତ୍ର, କାହିଁକି ଆମ ନାମ ସାଧନ କରୁଛେ, କେବଳ ଏଇଥିପାଇଁ। ସେଦିନ ମହାପ୍ରଭୁ କହିଲେ ଚେତୁ ଦର୍ପଣ ମାର୍ଜନ, ହୃଦୟଟା ଶୁଦ୍ଧ ହେବାର ଅଛି, ମନ ଶୁଦ୍ଧ ହେବାର ଅଛି, ପବିତ୍ର ହେବାର ଅଛି। ଯେ ମନ ପବିତ୍ର ନହେଲେ, ମନ ଭିତରେ କୁଟ କାପଟ ଛନ୍ଦ ଈର୍ଷା ଦ୍ୱେଷ ହିଂସା କେବେ ଭଗବାନ ସେଠି ହୃଦୟ ରହେ, ମନଟା ନିର୍ମଳ। ଆମେ ଯଦି ଗୋଟେ ଯେଉଁ ଘରଟା ପରିଷ୍କାର ଅଛି, ଦେଖିଛନ୍ତି ନା, ଯେଉଁ ଘର ପରିଷ୍କାର ନିଟ୍ ଆଣ୍ଡ କ୍ଲିନ୍ ରଖାହେଇଛି, ତା ଘରକୁ ପଶିଗଲେ କ'ଣ ହବ? ହେଲୁ ଯେଉଁ ଘରଟା ପରିଷ୍କାର ବା ଚିକଣ ଫିକଣ ମୋବିଲ ମାର୍ବଲ ଲାଗିକି କଲର ଫଲର ହେଇଛି, ପଶିଲେ ତୁମେ କ'ଣ କହୁଛ? ଆଗେ ବସିଗଲା ଅନେଇବ ନା, ଆଗେ ଦେଖ, ତୁମେ ଯେଉଁ ଭଲ ଜିନିଷ ଦେଖିବ ଆଗେ ପାଟିର ସହିତ ଆହା ଶବ୍ଦ ଆସିବ, କେତେ ସୁନ୍ଦର ହେଇଛି, କାହିଁକି ସେଟା କ୍ଲିନ୍ ଅଛି ନା। ଆମେ ଗୋଟେ ସ୍ୱଚ୍ଛ ଜାଗାକୁ ଦେଖିଲା ପରେ ଆମର ଭଗବାନ ସେଭଳି ଚାହାନ୍ତି, ଆରେ ହୃଦୟଟା କେତେ ସୁନ୍ଦର, ଭଗବାନ ବସିଯାଆନ୍ତି। ଆମ ହୃଦୟ ଭିତରେ ଏସବୁ ଜିନିଷକୁ ବିଦୃତ କରି ଆମେ ସାଧନ ଏପାଇଁ ହିଁ କରୁଛେ।
ଯୋଗୀ ମାନେ ନିଜକୁ ଏତେ ବଡ଼ ଯୋଗ ସାଧନ କଲାପରେ ବି ସେମାନେ କୃଷ୍ଣଙ୍କୁ ହୃଦୟ ଭିତରେ ଆଣିପାରୁନାହାନ୍ତି, ସେ କଥା ସେ କହୁଛନ୍ତି। କ୍ଷମମ ପ୍ରବେଶ ଟୁ ତପସ୍ୟରି ତମ ମାନ, ତପସ୍ୟା ଦ୍ୱାରା ଯେଉଁମାନେ ମନକୁ ଶୋଧନ କରିଛନ୍ତି ସେମାନେ କୃଷ୍ଣବାଣୀକୁ ହୃଦୟ ଭିତରେ ରଖିପାରୁନାହାନ୍ତି। ଆଉ କେମିତି ନା, ଯେଉଁ ମନରେ ସେ କୃଷ୍ଣ ମାନେ ବହୁତ ମନର ବେଗ କେତେ, ସେଥିରେ ସେ ଚାହୁଁଛନ୍ତି କୃଷ୍ଣଙ୍କୁ ଚିନ୍ତନ କରିକି ତାଙ୍କ ରୂପକୁ ଆଣିକି ହୃଦୟ ଭିତରେ ରଖି ସେତିକି ପାରୁନାହାନ୍ତି। କିନ୍ତୁ ଯଶୋଦା ତାଙ୍କ ପଛରେ ଗୋଡ଼ଉଛି, ଯଶୋଦା କୃଷ୍ଣଙ୍କୁ ଧରିବା ପାଇଁ ଗୋଡ଼ଉଛନ୍ତି। ମନ ଯାହାଙ୍କୁ ଧରିପାରୁନାହିଁ, ଯୋଗୀମାନଙ୍କର ମନ ତପସ୍ୟରି ତମ ମନ, ତପ ଦ୍ୱାରା ପବିତ୍ର ପବିତ୍ର ଶୋଧିତ ଯାହାଙ୍କର ମନ, ସେମାନେ ଯାହାଙ୍କୁ ମନ ଭିତରେ ଆଣିକି ରଖିପାରୁନାହାନ୍ତି। ମନ ଭିତରେ କଣ କୃଷ୍ଣ ରହିପାରୁଛନ୍ତି? ମନ କେତେ ଶୀଘ୍ର ଯାଇପାରୁଛି, କିନ୍ତୁ ମନ ଭିତରେ ଭଗବାନ ରହିପାରୁନାହାନ୍ତି। ଗୋଟେ ଦିନରେ 2 ଘଣ୍ଟା 4 ଘଣ୍ଟା ଭଗବାନଙ୍କୁ ମନ ଭିତରେ ରଖିବା କଷ୍ଟ, ସୁଖ ଦୁଃଖ ଚିନ୍ତା କରୁଛନ୍ତି। ତୁମ ଆମ ମନ ଭିତରେ କେତେ ସମୟ କୃଷ୍ଣ ରହୁଛନ୍ତି ତୁମେ ଦେଖ। ଆମେ କହୁଛେ ଆମେ ଭକ୍ତ, କେତେ ସମୟ ମନ ରହୁଛି କୃଷ୍ଣ? କୋଉଟା ତିଳକ କରିଦେଉଛ, ମାଳି କରିଦେଉଛ, ପ୍ରସାଦ ପାଇଦେଉଛ, ମନ ଭିତରେ କେତେ ସମୟ କୃଷ୍ଣ ରହୁଛନ୍ତି? କୋଉଠି କୃଷ୍ଣ? ହେ ପ୍ରଭୁ ଆଇଲୁ ଭଗବାନ ମୁଣ୍ଡ ମାରିଲେ ସେ ପ୍ରଣାମ କରି ଉଠିଲା ବେଳକୁ ନାହାନ୍ତି। ଏଟା ଚେତନା, ପ୍ରଭୁ ଶବ୍ଦ ଯୋଉ ଲେଖିଲେ ନା କୃଷ୍ଣ ଚେତନା, ଚେତନା ଭିତରେ କୃଷ୍ଣ ରହିବେ, କନସିୟସନେସ ନା ସେଟା, ହେଠି କୃଷ୍ଣ କନସିୟସରେ ଆଉ କେହି ରହିବେନି, ସ୍ତ୍ରୀ ରହିବନି, ପୁତ୍ର ରହିବନି, ଧନ ରହିବନି, ବିଦ୍ୟା ରହିବନି, ମୁଁ ବି ନିଜେ ରହିବିନି, ମୋର ସୁଖ ଦୁଃଖ, ମୁଁ ଏମିତି ହେଇଗଲି, ମୋର ଅସୁବିଧା ହେଇଗଲା। କନସିୟସନେସଟା କୃଷ୍ଣ କନସିୟସନେସ ଶବ୍ଦଟା ଏତେ ବଡ଼ ଶବ୍ଦ ପ୍ରଭୁପାଦ ବାଛିଛନ୍ତି। ଚେତନା ପାଖରେ କୃଷ୍ଣ ରହିବେ, ଆଉ କେହି ରହିବେନି, ମୁଁ ବି, ମୁଁ ଜଣେ ବି ମୋର ଏମିତି ଅଛି, ମୁଁ ସନ୍ୟାସୀ ନାହିଁ। ଗୋପୀଭର୍ତ୍ତ ପଦକମଲ ଦାସ ଦାସାନ ଦାସାନ, କୃଷ୍ଣ କନସିୟସନେସ ନା, ଆମ ମନ ଭିତରେ କେତେ ସମୟ କୃଷ୍ଣ ରହୁଛନ୍ତି ସେଥିରୁ ଜାଣିବା ଦରକାର। ଆମେ କେତେ ପତିତ, ଆମକୁ କେତେ ସାଧନ କରିବାକୁ ପଡ଼ିବ, ମନକୁ କେତେ ଶୋଧନ କରିବାକୁ ପଡ଼ିବ, କେତେ ପ୍ରାର୍ଥନା କରିବାକୁ ପଡ଼ିବ। ଭଗବାନ ସେମିତି ବସିବେନି, ହୃଦୟ ଅତ୍ୟନ୍ତ ସ୍ୱଚ୍ଛ ହେବାର ଅଛି, ନିର୍ମଳ ହେବାର ଅଛି। ଆମେ ଯେଭଳି ଭାବରେ ସେଭଳି ଭାବରେ ସାଧନ କଲେ, ଆମେ ଯେଭଳି ଭାବରେ ସେମିତି ନିଜର ରୁଚି ହିସାବରେ କାର୍ଯ୍ୟ କଲେ କେବେ ଭକ୍ତିରେ ସଫଳତା ଆମେ ପ୍ରାପ୍ତ ହେଇପାରିବାନି। ଆମର ଅନ୍ତରରେ ବହୁତ ବ୍ୟାକୁଳତା ରହିବା ଦରକାର। ସାବୁନଟା ଲଗେଇଦେଇ ତୁମ ଦେହକୁ ତୁମେ ଅନୁଛ ନା, ଆଉ ଲୋକ ଦେଖୁନ ସାବୁନ ଲଗେଇଦେଇ କ'ଣ କରୁଛନ୍ତି? ଛୋଟ ପିଲାବେଳେ ଆମେ ସବୁ, ଏବେ ତ ସେଗୁଡ଼ା ଅଭ୍ୟାସ ନାହିଁ, ଛୋଟ ପିଲାବେଳେ ସାବୁନ ଲଗେଇକି ଲୋକ ଟାଉଲ୍ରେ ଘଷନ୍ତି, ମଳି ଗୁଡ଼ା ସବୁ ଭାରିବ, ଗୋଟେ ଗୋଟେ ହାତରେ ଭାରିବ, ଭାରିଯିବ। ତୁମେ ଲୁଗାଟା ଦେଖୁନ, ଲୁଗାଟା ସଫା କରିଦେଲେ କେମିତି ଲାଗୁଛି? ଲୁଗାଟା ତୁମେ ସଫା କରିଦେଲ କେମିତି ଲାଗୁଛି? ତୁମକୁ ମନ ଭଲ ଲାଗିବ, ସଫା ହେଇଗଲା, ପରିଷ୍କାର ଜିନିଷ ଦେଖିଲେ ସମସ୍ତଙ୍କୁ ଭଲ ଲାଗିବ। ତୁମ ନିଜ ନିଜ ମଳିଆଟାକୁ ନିଜେ ସଫା କରିଦେବ, ତୁମକୁ ଭଲ ଲାଗୁଛି। ଗୋଟେ କପଡ଼ାଟା ସ୍ୱଚ୍ଛ ହେଇଗଲା, ଆଗରୁ ସବୁ ସାବୁନ ଥାଏ, ମୋଟା ମୋଟା ସାବୁନ, ମୁଣ୍ଡା ସାବୁନ କୁହନ୍ତେ, ଓକେ ଓକେ ଆସୁଥିଲ, ଓକେ ସାବୁନ ଘଷିକି ଶୁଖେଇଦେବ, ସାର୍ଟ ତ ଭାଙ୍ଗେ ଯେ ଖୁସି ଲାଗିବ, ଦେଖିବା ପରିଷ୍କାର ହେଇଯାଇଛି, ସବୁ ସବୁ ଜିନିଷଟା ନିଟ୍ ଆଣ୍ଡ କ୍ଲିନ୍ଟା ଭଲ ଲାଗେ। କିନ୍ତୁ ଆମ ହୃଦୟଟା କ୍ଲିନ୍ ହଉନି, ସେଥିପାଇଁ ଆମେ କେବେ ଚିନ୍ତା କରୁନି ମୋ ହୃଦୟଟା ସଫା ହଉନି। ଯଦି ଆମ ହୃଦୟଟା ସଫା ହଉନି, ଆମକୁ ତ ଆନନ୍ଦ ଲାଗିବନି, ଭଗବାନ କେମିତି ଆନନ୍ଦ ଲାଗିବ? ଇମ୍ପୋର୍ଟାଣ୍ଟ ଏଇ କନସିୟସନେସଟା, ତୁମେ କ'ଣ କରୁଛ, ଦ୍ୟାଟ୍ ଇଜ୍ ଡିଫରେଣ୍ଟ ଥିଙ୍ଗ। ତୁମେ କେତେ ଜପ କରୁଛ, କେତେବେଳେ ଉଠୁଛ ରାତିରେ, ତୁମେ କ'ଣ ସେବା କରୁଛ, ସବୁ କରୁଛ ଗୋଟେ ଜିନିଷ ପାଇଁ, ଏ ଚେତନାଟାକୁ ଶୁଦ୍ଧ କରିବା ପାଇଁ। ସେଇଟା ଯଦି ହଉନି, ତୁମେ ସବୁ ପ୍ରକାର ଜିନିଷ କ'ଣ ତା କିଛି ଡିଫେକ୍ଟ ରହୁଛି? ହୃଦୟଟା ଶୁଦ୍ଧ ହେବାର ଅଛି ନା, ହୃଦୟ ଶୁଦ୍ଧ ହେଲେ ଗୋଟେ କ୍ଲିନ୍, ଗୋଟେ କ'ଣ କହିବା, ଗୋଟେ ପରିଷ୍କାର ଜାଗାରେ ଗୋଟେ ଦାଗ କ'ଣ ହବ? ଫଟକି ରହିଯିବ ନା, ଏଇଟା ଦାଗଟା ହବ, ସେଇଟା ହୃଦୟଟା ଶୁଦ୍ଧ ହେଇଯିବ, ଆମର ଯେକୌଣସି ପ୍ରକାର ଭାବନା, ଶ୍ରବଣ, କୀର୍ତ୍ତନ, ସେଠି ଦାଗ ରହିଯିବ, ଏଇଟାକୁ କୃଷ୍ଣ କନସିୟସନେସ କୁହାଯାଏ, ଏଟା ଦାଗ ସ୍ପଟ ରହିଯିବ। ଏବେ ସବୁ କଥା ଶୁଣୁଛେ, କଥାର ଭାବନା ହୃଦୟରେ ରହୁନି, ଜପ କରୁଛେ, ଜପର ଭାବନା ହୃଦୟରେ ରହୁନି, ଭଗବାନଙ୍କ ଝାଙ୍କି ରୂପ ଦେଖୁଛେ, ଭଗବାନଙ୍କ ରୂପଟା ବି ଆମ ହୃଦୟରେ ରହୁନି। ପ୍ରଭୁଙ୍କ ରୂପଟା କେମିତିକା, ତାଙ୍କ ରୂପ, ତାଙ୍କ ଭଙ୍ଗିମା କେମିତି, ଏଟା କ'ଣ ହୃଦୟ ଭିତରେ ରହୁଛି? କିଛି ରହୁନି, ଏ ଦେଖିଲା ବେଳେ ଟିକେ ଅନେଇଲେ, ତାପରେ ସରିଲା, ହଁ ଭଲ ହେଇଛି ସର, କାରଣ ଯୋଉଟା ଯେତେ ସ୍ୱଚ୍ଛ ସେଠି ସେ ଜିନିଷଟା ସେତେ କ'ଣ ସ୍ପଷ୍ଟ ଦେଖାଯିବ। ହୃଦୟଟା ଯେତେ ସ୍ୱଚ୍ଛ ହବ, ନାମ ରୂପ ଗୁଣ ଭଗବାନଙ୍କର କୃପା ଏଗୁଡ଼ିକ ସବୁ, ଏଇଟା ଗୋଟେ ଗମ୍ଭୀର ଜିନିଷଟା ନା ଆଉ, ଏଇଟା ଗୋଟେ କ'ଣ ଅନ୍ଧାର ବାଡ଼ି ବୁଲିବା ଗୋଟେ ନାହିଁ ବାବୁଲେ, ଅନ୍ଧାର ବାଡ଼ି ବୁଲିବ କ'ଣ ହବ? ଅନ୍ଧାର ବାଡ଼ି ବୁଲିବା ମାନେ କ'ଣ? କିଛି ନାହିଁ, କେଉଁଠି କେଉଁଠି ବାଜିବ ଠିକ ଠିକ ନା, ତୁମ ହାତ ଗୋଡ଼ ଭାଙ୍ଗିବ, ଭକ୍ତିଟା ଏଇ ଅନ୍ଧାର ବାଡ଼ି ବୁଲିବା କାମ ନୁହେଁ, ଏଇଟା ଗମ୍ଭୀର ଜୀବନ। କାରଣ ଆମେ ବା ଚାହୁଁଛେ ଏଇ ଜନ୍ମରେ ଭଗବାନଙ୍କୁ ପାଇବା ପାଇଁ, ଏଇ ଜନ୍ମରେ ସବୁ ବିଜନେସ୍ ଫିନିଶ୍ କରିବାର ଅଛି ମୋତେ, ଏ ସଂସାରକୁ ମୁଁ ଆସିବିନି, ତମାପ ଯୋଗିନମ୍, ଯୋଗୀମାନେ ମନକୁ ତପସେରିତ ମନ, ତପ ଦ୍ୱାରା ଶୋଧିତ ମନରେ ଯେଉଁ କୃଷ୍ଣଙ୍କୁ ହୃଦୟ ଭିତରେ ରଖିପାରନ୍ତିନି, ସେଇ କୃଷ୍ଣଙ୍କ ପଛରେ ଯଶୋଦା ଗୋଡ଼ଉଛନ୍ତି। ଇଏ ହେଉଛି ଭକ୍ତିର ମହିମା। କୃଷ୍ଣଙ୍କୁ ଧରିବା ପାଇଁ ମନ ଯାହାକୁ ଧରିପାରୁନି, ଯଶୋଦାକୁ ଯାଉଛନ୍ତି ଧରିବା ପାଇଁ। ଇଏ ହେଲା ଭକ୍ତିର ପ୍ରେମର ମହିମା। ସନାତନ ଗୋସ୍ୱାମୀ ଲେଖିଲେ ଗୋପୀ ଯଶୋଦା, ଗୋପୀ ଅନୁଧାବତ, କାଳେ କିଏ କ'ଣ ଭାବିବ ଗୋପୀ କିଏ ନା ଯଶୋଦା, ଅନୁଧାବତ ଧାବନେ ନା ସାକ୍ଷାତ ପଶ୍ଚାତ ଯଜୋ ଇତି ତସ୍ୟା ସର୍ବଭକ୍ତବ୍ୟପି ଅଧିକ ଭାଗ୍ୟ ଭାର ଦର୍ଶିତ। ଏଠି କାହିଁ କହିଲେ ଗୋପ୍ୟା ଅନୁଧାବତ, ଅନୁଧାବତ ଶବ୍ଦକୁ ସନାତନ ଧରିଲେ ଯେ ସଂସାରରେ ଯେତେ ଭକ୍ତ ଅଛନ୍ତି ସବୁଠୁ ଶ୍ରେଷ୍ଠ ଭାଗ୍ୟବତୀ ହେଉଛନ୍ତି, ଭାଗ୍ୟବାନ ହେଉଛନ୍ତି, ଭାଗ୍ୟବତୀ ହେଉଛନ୍ତି ଯଶୋଦା। ସେଥିରେ ତାଙ୍କ ନା ଯଶୋଦା, କୃଷ୍ଣ ଯାହାଙ୍କୁ ନିଜ ଯଶ ପ୍ରଦାନ କରିଛନ୍ତି। ଭଗବାନ ଯଶୋଦେବ ନା, ଆମେ ନିଜେ ଯଶ ସେବା ପାଇଁ ଚେଷ୍ଟା କଲେ କ'ଣ ହେବ? ଧନ ଜ୍ଞାନ ମାନ ସମ୍ମାନ ନିଜେ ବଢ଼ାଇବା ପାଇଁ କାହିଁ ଚେଷ୍ଟା କରୁଛ? କୃଷ୍ଣଙ୍କୁ ଭଲ ପାଏ, କୃଷ୍ଣ ତ ମୁଁ ଯଶସ୍ୱୀ କରିବି। ସନାତନ ଗୋସ୍ୱାମୀ ସେ ଲେଖିଲେ ଧାବନେ ନା ସାକ୍ଷାତ ପଶ୍ଚାତ ଯଜୌ, ସାକ୍ଷାତ ପୁରା ସାକ୍ଷାତ ଧାଉଁଥିଲେ, ସାକ୍ଷାତ ଭଗବାନ କୃଷ୍ଣଙ୍କ ପଛରେ ଯଶୋଦା ଧାଉଁଥିଲେ, ଯଜୌ ଚାଲିଲେ। ଇତି ତସ୍ୟା, ଏଥିରେ ଜଣାପଡ଼ୁଛି ତସ୍ୟା ସର୍ବଭକ୍ତବ୍ୟ ଅପି ଅଧିକ ଭାଗ୍ୟ ଭାର ଦର୍ଶିତ, ଅତ୍ୟନ୍ତ ଭାଗ୍ୟବତୀ, ଭାଗ୍ୟ ଭାର ଦର୍ଶିତ, କୃଷ୍ଣଙ୍କ ପଛରେ ଧାଉଁଛନ୍ତି, କେମିତି ଧାଉଁଛନ୍ତି ତାକୁ ବ୍ୟାଖ୍ୟା କରୁଛନ୍ତି। ଅନ୍ୱଞ୍ଚମାଣ ଜନନୀ ବୃହତ୍ସଲ ଶ୍ରୋଣୀ ଭରାକ୍ରାନ୍ତ ଗ୍ରତିଷୁ ମଧ୍ୟମ ଜବେନ ବିଂଶ ଶୀତ କେଶ ବନ୍ଦନମ ଚ୍ୟୁତ ପ୍ରସୂନାନୁଗତି ପରାମୃଷମ। ସୁତ ଗୋସ୍ୱାମୀ ଧ୍ୟାନ ନେତ୍ରରେ ପୁରା ଯଶୋଦାଙ୍କର ସେ ଲୀଳାକୁ ଦର୍ଶନ କରୁଛନ୍ତି, ଲୀଳା ପ୍ରବେଶ, ଲୀଳାରେ ପ୍ରବେଶ କରିଥିଲେ, ଦର୍ଶନ କରୁଛନ୍ତି। ଶରୀରରେ ଚିନ୍ତା ଥିଲା ପର୍ଯ୍ୟନ୍ତ କ'ଣ ହବ? ଶରୀରରେ ଚିନ୍ତା ଥିଲା ପର୍ଯ୍ୟନ୍ତ, ସଂସାର ଚିନ୍ତା ଥିଲା ପର୍ଯ୍ୟନ୍ତ ଏଥିରେ ସ୍ପର୍ଶି ହବନି, ତ ବହୁତ ଲାଷ୍ଟ ଷ୍ଟେଜ୍ ଜିନିଷ ନା। ତେଣୁ ଆମେ ଏଇଟା ପ୍ରାକ୍ଟିସ୍ କରୁଛୁ, ପ୍ରତିଦିନ ଆମେ ଚାହୁଁଛେ ଉପରକୁ ଉଠିବା ପାଇଁ, ଆମେ ସବୁବେଳେ ଉପରକୁ ଉଠିବା ପାଇଁ ଚାହୁଁଛେ। ତଳୁ ଖସିବା ପାଇଁ କେବେ ତଳୁ ଖସିବାକୁ ଚିନ୍ତା କରନ୍ତିନି, ତଳ ଗୋଡ଼ ପାହାଚରେ ଯେମିତି ଲୋକ ଉପରକୁ ଉଠନ୍ତି, ଉପରକୁ ଉଠିଲେ ଟିକେ କଷ୍ଟ ଲାଗେ, କିନ୍ତୁ ଉପରକୁ ପଳେଇଗଲେ ସେତେବେଳେ ସୁଖ ଆନନ୍ଦ ଲାଗେ। ଯେମିତି ପାହାଡ଼ ଇଏ କପିଳାସ ଚଢ଼ିବ, ଉପରକୁ ଉଠିଲେ ଲାଗିବ, କିନ୍ତୁ ଉପରକୁ ପୁରା ଟପ୍କୁ ପଳେଇଗଲେ ସେତେବେଳେ ସବୁ ଦୁଃଖ ଭୁଲିଯିବ, ସେତେବେଳେ ଆନନ୍ଦ ଲାଗିବ। ସେଠି ଉପରକୁ ଉଠିବାକୁ ହେଲେ ଆମକୁ ସବୁଦିନ ଆମକୁ ଜଜ୍ କରିବାକୁ ପଡ଼ିବ ନିଜକୁ, ମୋର କ'ଣ ଶ୍ରବଣ କୀର୍ତ୍ତନ ଅର୍ଚ୍ଚନ ମୋର କ'ଣ କ'ଣ ତ୍ରୁଟି ରହୁଛି, କାହିଁକି ମୋର ହୃଦୟରେ ଗୋଟେ ଭାବ ଆସୁନି, କାହିଁକି ପ୍ରଭୁଙ୍କ ପ୍ରତି ଗୋଟେ ବ୍ୟାକୁଳତା ଆସୁନି, କାହିଁକି ମୋର ମନରେ ଗୋଟେ ବିକଳ ଭାବ ଆସୁନି। ଭକ୍ତିରେ ଗୋଟେ ଗମ୍ଭୀର ଜିନିଷ ନା, ଗୋଟେ ସିରିୟସ୍ ଜିନିଷ। ଆମକୁ ଦରକାର କୃଷ୍ଣ ଜଗତରେ, ଆମେ କେବଳ ବଞ୍ଚିଛେ ଆମ ଧନ ଟିକେ ଦରକାର, ଶରୀର ରହିବା ପାଇଁ ଘର ଖଣ୍ଡେ ଦରକାର, କିନ୍ତୁ ମୋର କୃଷ୍ଣ ଦରକାର। କୃଷ୍ଣଙ୍କ ବିନା ଜୀବନରେ କୌଣସି ସମସ୍ୟାର ସମାଧାନ ସ୍ଥାୟୀ ଭାବରେ ହେଇପାରିବ, ଇଏ ଅସ୍ଥାୟୀ ସବୁ, ଏ ଟେମ୍ପୋରାରୀ ସଲ୍ୟୁସନ୍, ଏ ପରମାନେଣ୍ଟ ସଲ୍ୟୁସନ୍ କିଛି ନାହିଁ। ଅନ୍ୱଞ୍ଚମାଣ ଜନନୀ ବୃହତ୍ ଚଲତ୍, ପଛରେ ଧାଉଁଛନ୍ତି ଯଶୋଦା, ପୁରା ଲାଗି ଲାଗି କୃଷ୍ଣ ଏମିତି ଚାଲା କରୁଛନ୍ତି, ଯଶୋଦା ଭାବୁଛନ୍ତି କ'ଣ ମୁଁ ଏଇ ଧରି ପକେଇବି ଆଉ ଗୋଟେ ହସ୍ତ ପରିମିତ, ଖାଲି ଚାଙ୍ଖଡ଼େ ଯେମିତି କୁହନ୍ତିନି, ଚାଙ୍ଖଡ଼ ପାଖରେ ସେ ରହୁଛନ୍ତି। ଯଶୋଦା ଭାବୁଛନ୍ତି ହଁ ମୁଁ ତ ଏବେ ଯିବି ଧରି ପକେଇବି ଆଉ, ଏବେ ତ ଧରି ପକେଇବି ଆଉ, ଏମିତି ଭାବୁଛନ୍ତି। ଅନୁଞ୍ଚମାଣ ଜନନୀ ଯଶୋଦା ବୃହତ୍ ଚଲତ୍, ଯଶୋଦାଙ୍କ ପୃଥୁଳ ଶରୀର, ଯଶୋଦାଙ୍କର ମୋଟା ଲୋକ ଟିକେ ଧାଇଁବା କଷ୍ଟ, ଯଶୋଦା ଧାଇଁ ପାରୁନାହାନ୍ତି, ଯଶୋମତି ଧାଇଁ ପାରୁନାହାନ୍ତି, ଆଉ କୃଷ୍ଣ ତ ତାଙ୍କର ଆଉ କ'ଣ, ତାଙ୍କୁ ଗତି କ'ଣ କୁହାଯିବ? ଯାହାଙ୍କର ମନ ହେଉଛି ଗୋଟିଏ ଅଂଶ, ଜଡ଼ ଅଂଶ, ମନର ଗତି ଏତେ, ଆଉ କୃଷ୍ଣଙ୍କର ଗତି କ'ଣ କହିବ? ଅନୁଞ୍ଚମାଣ ଜନନୀ ବୃହତ୍ ଚେଲି ଶ୍ରେଣୀ ଭରାକ୍ରାନ୍ତ ଗତି ସୁମଧ୍ୟମା, ଶ୍ରେଣୀ ଭରାକ୍ରାନ୍ତ, ତାର କୋଟି ଭରାକ୍ରାନ୍ତ କୋଟି, ଆଉ ସୁମଧ୍ୟମା ଜବେନ ବିଂଶ ଶୀତ କେଶ ବନ୍ଦନମ, ଜବେନ ଜବ ମାନେ ଅତି ଶୀଘ୍ର ଶୀଘ୍ର ଯାଉଥିଲେ, ଧାଉଁଥିଲେ ନା, କୃଷ୍ଣ କ'ଣ ଏମିତି ଯାଉଛନ୍ତି, ଆଉ କୃଷ୍ଣ କ'ଣ କରୁଛନ୍ତି ଜାଣିଛନ୍ତି, ସିଧା ଯାଉନଥିଲେ, ଛୋଟ ପିଲାମାନଙ୍କୁ ଯାହା ସିଧା କଲେ ଜଣଙ୍କୁ ଧରିହବ, ବଙ୍କେଇଲା ମାନେ ଯିଏ ମୋଟା ଲୋକ ଥିବେ ସେ ବଙ୍କେଇଲା ମାନେ ସେ ଥକିଯିବ, ଯିଏ ଚାଲିଛି ଯେମିତି ବଣରେ ଏସବୁ ଆମେ ଶୁଣିଛୁ, ଏଇ ଯେଉଁ ଜଙ୍ଗଲ ଲୋକମାନେ ହାତୀ ଗୋଡ଼େଇଲେ କ'ଣ କରାହବ, କ'ଣ କରାହବ ବୋଲେ କ'ଣ କରା, ଗଛକୁ ଚଢ଼ିଯିବ, ଗଛ ହାତୀଟା ଗଛଟାକୁ ଭାଙ୍ଗିଦେବନି, ଗଛ ଚଢ଼ିଗଲେ ତୁମେ ହାତୀଟା ଗଛଟା ଭାଙ୍ଗିଦେବ, ସେ ଜାଣିନି ନା କ'ଣ ସେ ଗଛଟା, ହାତୀମାନେ ଯେ ମଣିଷକୁ ରାଗିଲେ ସେ ଗଛ ଉପରେ ଅଛି ସେ ପାଳି କରିକି ଜଗିବ, ମଣିଷ ଯେମିତି ନ ଓହ୍ଲେଇ ପାରିବ, ଦୁଇ ଜଣ ଜଗିବେ, ଦୁଇ ଜଣ ଯିବେ ପାଣି ଆଣିବେ, ପାଣି ପିଇକି ଆସିବେ, ପାଣି ଧରିକି ଶୁଣ୍ଡରେ ଆସିବେ, ଆସିକି ପରିଶ୍ରା କରିବେ ଆଉ ଶୁଣ୍ଡରେ ପାଣି ଆଣିବେ, ସେ ଗଛ ମୂଳରେ ପକେଇବେ, ପକେଇ ଚକୁଡ଼ିବେ ପାଦରେ, ରଜଗୁଣ୍ଡା ବା ହାତୀ ଛାଡ଼ିଦେବ ନା କ'ଣ, ତୁମକୁ ମାରିଦେବ, ସିଏ ଯଦି ତୀର ଫିର ମାରନ୍ତି ଯେ ଗଛ ବୁଝି ଉଠିଗଲେ ସେ କାମ କରିବେ, ଦୁଇ ଜଣ ଜଗିବେ ମଣିଷ ଭଳିଆ ବୁଦ୍ଧି ସେମାନଙ୍କର, ଆଉ ଦୁଇ ଜଣ ଆଉ ଚାରି ପାଞ୍ଚ ଜଣ ଯିବେ ପୁରା ଦଳ ହେଇକି ପୋଖରୀରୁ ପାଣି ପିଇବେ, ପେଟେ ପେଟେ ପାଣି ପିଇବେ, ପାଣି ପିଇଲେ ପରିଶ୍ରା କଲା ମାନେ ଏକବାର 10-15 ଲିଟର ପାଣି ହେଲା, ଆଉ ପୁଣି ଶୁଣ୍ଡରେ ଧରିକି ଆସିବେ, ସେଠି ମୂଳରେ ଛାଡ଼ିବେ, ଛାଡ଼ିକି ଚକୁଡ଼ିବେ, ଗଛ ଓଲଟେ ଦେବେ, ଆଉ ତ ଗଛ ଚଢ଼ିବ କ'ଣ କହୁଛ, ହାତୀ ଯଦି ଗୋଡ଼େଇଲା ଗୋଟେ ଉପାୟ, ହାତୀ ମୋଟା ମୋଟା ନା ତ ପୃଥୁଳେଶ୍ୱର, ଆଉ ଆଖି ହେଉଛି ଛୋଟ, ଭଗବାନଙ୍କୁ ଆମର ଓଡ଼ିଆରେ କଥା ଅଛି ବା, ଭଗବାନ ହାତୀକି ଆଖି ଦେଇନାହାନ୍ତି କି ଘୋଡ଼ାକୁ ସିଂହ ଦେଇନାହାନ୍ତି, ଆଉ ବୁଝିପାରୁଛୁ ତ, ତୁମକୁ ସିଂହ ଦେଇଥିଲେ ତୁମେ ରଖିଥାନ୍ତ, ବୁଦ୍ଧି ଏତେ ଭଲ ପାଠ ପଢ଼ିଥାନ୍ତ, ରଖିଥାନ୍ତ ଦୁନିଆଟାକୁ, ପ୍ରଭୁ ଦେଇଛନ୍ତି ଜାଣିଛନ୍ତି, ଠିକ ଅଛି ପାଠଟାକୁ କମେଇଦେବାର ଅଛି, ଏ ପାଠ ଥାନ୍ତା ତାହେଲେ ତୁମକୁ ରଖିଥାନ୍ତ, ତୁମେ ତାହେଲେ କୁଆଡ଼େ ଯାଇ ରାଷ୍ଟ୍ରପତି ଆସନ ବସିଥାନ୍ତ, ଆଉ ଭଗବାନ ଜାଣିଛନ୍ତି ଠିକ କାହାକୁ କ'ଣ ଦିଆହବ, ସଂସାରଟାକୁ ଚଳେଇଛନ୍ତି ସେମିତି ନା, ଆଉ କାହାକୁ କେମିତି କରି ରଖିଛନ୍ତି ଜଗତକୁ ଏମିତି ଭାବରେ ପ୍ରଭୁ ରଖିଛନ୍ତି, ସେ ଭଗବାନ ନା, ସମସ୍ତଙ୍କୁ କଣ୍ଟ୍ରୋଲ କରି ରଖିଛନ୍ତି, ହାତୀଟା ଏଡ଼ ବଡ଼ ସର, ଆଖିଟା ଛୋଟ, ଆଉ ବୁଦ୍ଧି ବି କମ, ସେ ଚାହିଁଲେ କେତେବେଳେ ଲୋକଙ୍କୁ ମାରିପାରିବ, ଦେଖ ଗୋଟେ ଛୋଟିଆ ଲୁହାଟାକୁ ଦେଖି ଡରୁଛି, କିନ୍ତୁ ତାକୁ ଟାଣିକି ମାରିଦେଉନୁ, ସେ କ'ଣଟା କରିବ, ଲୁହାଟା ଦେଖାଉଛି ପାରିବନି, କେତେ ବଳବାନ କିଛି କରିପାରୁନି, ହାତୀକି ଭଗବାନ ଆଖି ଦେଇନାହାନ୍ତି, କାରଣ ହାତୀକି ଯଦି ଆପଣ ବଙ୍କେଇ ବଙ୍କେଇ ଗଲେ ସେ ସେ ବୁଲି ପାରିବନି, ଥକିଯିବ, ସେଠି ତା ମୁଣ୍ଡ ଘୁରେଇବ, ସେଠି ଠିଆ ହବ, ହାତୀ ହାତୀ ଏମିତି ଜଣ ବଣ ସେଇଟା ମୋଟା ପୃଥୁଳେଶ୍ୱର ଲୋକମାନେ ଯଦି ଘୁରିଲେ ଏମିତି ସେ ତାଙ୍କ ମୁଣ୍ଡ ଘୁରେଇବ, ସେ ବୁଲି ପାରିବେନି, ଆଉ କୃଷ୍ଣ ଜାଣିଶୁଣି ସେମିତି କରୁଛନ୍ତି, ଯଶୋଦା ଯଦି ଦୌଡ଼ୁ ନଥିବେ ଏମିତି ମାନେ ନାହିଁ, କୃଷ୍ଣ ଜାଣିଶୁଣି ଚକ୍ର କାଟୁଛନ୍ତି, ଚକ୍ର କାଟିବାକୁ କୁହନ୍ତି ନା, ଛୋଟ ପିଲାମାନେ ଯାଉଥିବେ ଫଟ ବୁଲି ଆସିବେ, ସ୍ୱରଟା ତାଙ୍କର ପତଳା ଆଉ ସ୍ୱରରେ ସେ ଫୁର୍ତ୍ତି ରହିଛି, ସ୍ୱରଟା ତାର ବଢ଼ିଯାଉଛି ନା, ତାର ସବୁକିଛି ମାନେ ତାକୁ ସ୍ୱାଭାବିକ ଜିନିଷ ନଷ୍ଟ ହେଇଯାଉଛି, କିଶୋର ଅବସ୍ଥା ଭଲ, ଅପ୍ ଟୁ କିଶୋର ଅବସ୍ଥା ଠିକ, ବାଲ୍ୟ କିଶୋର, ତାପରେ ଯୌବନ ଅବସ୍ଥା ବସିଲା ମାନେ ତାର କାମନା ଚାଲି ଆସିଲା, କାମନା ଚାଲିଲେ ତ ଲୋକ ବ୍ୟକ୍ତିର ଚିନ୍ତାଟା ମନଟା ପଳେଇଗଲା ଗୋଟେ ଲଷ୍ଟ ଆଡ଼କୁ ନା, ମନ ଦେଲେ ପଳେଇଗଲା ତାର ମନଟା ଆଉ ସପୋର୍ଟ ବଡିର ନେଚୁରାଲ ଜିନିଷଟା ଶୋଷିକି ନେଇଗଲା, ଜୀବନ ଦୁଃଖଟା କ'ଣ ଗୋଟେ କ'ଣ ଖାଇବ କ'ଣ ରହିଲା, ମନଟା ତ ଗୋଟେ ତାର କାମନାଟା ସବୁବେଳେ ଅତୃପ୍ତି ହେଇକି ରହିଲା, ତା ସୁଖଟା ଚାଲିଗଲା, ଯଶ ଅନଞ୍ଚମାଣ ଜନନୀ ବୃହତ ଚାଲି ବୃହତ ଶୁଣି ଭରାକ୍ରାନ୍ତ ଗତି ସୁମଧ୍ୟମା, ଗତି ସୁମଧ୍ୟମ ଧରିବା ପାଇଁ ଯଶୋଦା ଚାହୁଁଛନ୍ତି ମୁଁ ଧରିଦେବି, ଏତେ ସ୍ପିଡ୍ରେ ଯାଇପାରୁନାହାନ୍ତି, କିନ୍ତୁ କୃଷ୍ଣ କ'ଣ କରୁଛନ୍ତି ବେଳେବେଳେ ଯଶୋଦା ପାଖ ହେଇଗଲା ବେଳକୁ ହାତ ହାତ ପାଇଲା ଭଳିଆ ହେଲା ବେଳକୁ କୃଷ୍ଣ ଗୋଟେ ଚକ୍ର ମାରି ପୁଣି ଘୁରି ଆସୁଛି, ଭଗବାନ ଚାହୁଁଥିଲେ ଏମିତି, ଯଶୋଦା ଗୋଟିଏ ଏଠି ଆଚାର୍ଯ୍ୟ ମାନେ ଟିକା ସରିଲ, କାରଣ ଯଶୋଦାଙ୍କର ଯେହେତୁ ମୁଁ ଧରିଦେବି ନା ସେଇଟା ସମ୍ଭବ ନୁହେଁ, ଏଠି ଗୋଟିଏ ଜିନିଷ ଭକ୍ତି ଯୁଗରେ ସବୁଥିରେ ଗୋଟେ ଗ୍ୟାରେଣ୍ଟି ଅଛି, ସବୁଥିରେ ଗୋଟେ ଗ୍ୟାରେଣ୍ଟି, ଆପଣଙ୍କର ଯେଉଁ ଜିନିଷ ତିଆରି କରିନି ଗ୍ୟାରେଣ୍ଟି କହୁଛନ୍ତି, ଗ୍ୟାରେଣ୍ଟି କରିଦେବେ, ୱାରେଣ୍ଟି କରିଦେବେ, ୱାରେଣ୍ଟି ମାନେ କ'ଣ ସଜେଇକି ଦିଅନ୍ତି, ଗ୍ୟାରେଣ୍ଟି ମାନେ ସେ ୱାପସ ପୁରା ନେଇଯିବେ, ନୂଆ ଜିନିଷ ତୁମକୁ ଦେଇଦେବେ, ଇଏ ଯେଉଁ ଭକ୍ତିପଥରେ ଭଗବାନଙ୍କୁ ପାଇବାର ଏଠି ଗ୍ୟାରେଣ୍ଟି କି ଦେଇପାରିବେ, ଅହେତୁକି ଅପ୍ରତିହତା, ଅହେତୁକି କୃପାଟା ଅହେତୁକି, ସେ କାହା କୃପା କରିକି କିଛି ତୁମେ ଗ୍ୟାରେଣ୍ଟି ଦେଇପାରିବନି, ମୁଁ ଏତେଦିନ ଯୋଜନ କଲିଣି, ମୁଁ ଏମିତି ହେଲିଣି, ମୁଁ ସାଧୁ ହେଲିଣି, ମୁଁ ସନ୍ନ୍ୟାସ ହେଲିଣି, ମୁଁ ଗୁରୁ ହେଲିଣି, ମୁଁ ଏମିତି ହେଲିଣି, ସବୁ କୃଷ୍ଣ, ସେ ହେଉଛନ୍ତି ଇଣ୍ଡିପେଣ୍ଡେଣ୍ଟ ପୂର୍ଣ୍ଣ ସ୍ୱତନ୍ତ୍ର, ତାଙ୍କ ଉପରେ ଆମେ ଆମର କୌଣସି କଣ୍ଟ୍ରୋଲ କାହାର ନାହିଁ, ଗୁରୁଦେବ କୁହନ୍ତି ନିରଙ୍କୁଶ ଇଚ୍ଛାମୟ ପୁରୁଷ, ଯାହାଙ୍କ ଇଚ୍ଛାରେ କେବେ ଅଙ୍କୁଶ ଲାଗିପାରିବନି, କେହି କଣ୍ଟ୍ରୋଲ କରିପାରିବନି, ସବୁକିଛି ଓଲଟା କରିଦେଇପାରିବେ, ଗୋଟେ ଭିକାରୀ କି ସେ କୋଟିପତି କରିପାରିବେ, ଗୋଟେ ଜ୍ଞାନୀକୁ ମୂର୍ଖ କରିପାରିବେ, ଗୋଟେ ମୂର୍ଖକୁ ଜ୍ଞାନୀ କରିପାରିବେ, ସବୁକିଛି କରିପାରିବେ। ସେ ହେଉଛନ୍ତି ଭଗବାନ, ଆମେ ତାଙ୍କର ଭଜନ କରୁଛେ, ଏଠି କିଛି ଗ୍ୟାରେଣ୍ଟି ନାହିଁ, ଆଉ ନିରାଶ ହେବାର ବି ନାହିଁ। ଏମିତି ଜଗତରେ ଗୋଟେ କେମିତି ଗୋଟେ କେହି ଗୋଟେ କାମ କରିବେ ଯେଉଁଥିରେ ଗ୍ୟାରେଣ୍ଟି ନାହିଁ, ସେ କାମଟା କରିବାକୁ ପଡ଼ିବ। ଆମେ ହେଉଛୁ ସେ କାମ, କାହିଁକି ନା ଏଥିରେ ଗ୍ୟାରେଣ୍ଟି ନଥିଲେ ଏଠି ଲସ୍ ନାହିଁ, ଲସ୍ ନାହିଁ, ପ୍ରଫିଟ୍ ଅଛି। କିନ୍ତୁ ଗ୍ୟାରେଣ୍ଟି ଦେଇପାରିବନି ତୁମେ ମୁଁ କୃଷ୍ଣଙ୍କୁ ପାଇଯିବି ବୋଲି। ଗ୍ୟାରେଣ୍ଟି କେବଳ କେତେଟା ଜିନିଷର ଅଛି, ଗ୍ୟାରେଣ୍ଟି ଗୋଟିଏ ଜିନିଷର ଅଛି, ଦେଶ ପ୍ରସାଦ ଭଗବତ ପ୍ରସାଦ, ଏଥିରେ କେବଳ ଗୋଟେ ଗ୍ୟାରେଣ୍ଟି ଦେହ ଯେ କୃଷ୍ଣଙ୍କୁ ପାଇଛନ୍ତି ଯେ ତାଙ୍କୁ ଖୁସି କରିଦେଇ ପାରିଲ, ତାହେଲେ ତୁମର ଗ୍ୟାରେଣ୍ଟି ଅଛି କୃଷ୍ଣ ପାଇବାର, ନହେଲେ ଅଦରୱାଇଜ୍ ତୁମ ଉପରେ ତୁମେ ଗ୍ୟାରେଣ୍ଟି ଦିଅନି। ତୁମ ସାଧାରଣ ଭଜନ ତୁମେ ଯାହା ରଖିଛ କିଛି ଗ୍ୟାରେଣ୍ଟି ନାହିଁ ତୁମେ କୃଷ୍ଣଙ୍କୁ ପାଇବ ବୋଲି, କେବଳ ଏଥିରେ ଗୋଟିଏ ଗ୍ୟାରେଣ୍ଟି। ଏଇଟା ସବୁ ଶାସ୍ତ୍ର ମହିମା, ଏଇଟା ଯେ ଭଗବାନଙ୍କୁ ପାଇଛନ୍ତି ସିଏ ଯଦି ଆମକୁ ଦେଇପାରିବେ ଦେଇପାରିବେ, ତାଙ୍କୁ ପ୍ଲିଜ୍ ତାଙ୍କୁ ଯଦି ଆମେ ଖୁସି କରିଦେଇପାରିଲେ ତ ଆମକୁ କୃଷ୍ଣ ମିଳିବ, ନହେଲେ ଅଲଗା କିଛି ଉପାୟ ନାହିଁ। ଜବେନ ବିଂଶ ସିତ କେଶ ବନ୍ଦନମ ଚ୍ୟୁତ ପ୍ରସୂନା ମୁଗତ ପରାମୃଷନ, ଜବେନ ବିଂଶ ସିତ କେଶ ବନ୍ଦନମ, କେଶ ବନ୍ଦନମ ତାଙ୍କର ଯୋଉ କଣ କୁହନ୍ତି ଯୋଶ ମା, ତାଙ୍କର ଯୋଉ ମା ମାନେ କଣ ବେଣୀ ଛାଡ଼ନ୍ତି ନା, ସବୁ ବେଣୀ ବେଣୀରେ ପୁଷ୍ପ ଲଗାନ୍ତି ମା ମାନେ। ଭାଗବତ ଧର୍ମ ସବୁ ଅଛି ନା, ମା ମାନେ କାହିଁକି ଭଲ ଶାଢ଼ୀ ପିନ୍ଧିବା ଦରକାର, ଶାସ୍ତ୍ର ଅଛି ନା, ଇ ଭାଗବତରେ ଅଛନ୍ତି, ମହାଭାରତରେ ଅଛନ୍ତି, ନାରୀ ଧର୍ମରେ ସୁନ୍ଦର ସ୍ୱାମୀ ଆସିବା ସମୟରେ ବେଶ ଭୂଷା ତାର ପରିଷ୍କାର ପରିଚ୍ଛନ୍ନ ଗୃହକୁ ରଖିବ ବେଶ, ଏମିତି ଆଜିକାଲି କଥା ମୁଁ କହୁନି, ଭଲ ଶାଢ଼ୀ ଗୋଟେ ପିନ୍ଧିବ ବସ୍ତ୍ର, ଏ ପୁଷ୍ପ ଏଥିପାଇଁ ଲଗାନ୍ତି, ପୁଷ୍ପ କାହିଁକି ଲଗାନ୍ତି, ଏ ଆନ୍ଧ୍ର ଆନ୍ଧ୍ର ଆଡ଼େ ଯଦି ଦେଖ ମା ମାନେ ସବୁ ପୁଷ୍ପ ଲଗାନ୍ତି, ପୁଷ୍ପ ପୁଷ୍ପ ଲଗାନ୍ତି, ଗୃହ ଲକ୍ଷ୍ମୀ ସେମାନେ ନା। ଆଉ ସ୍ୱାମୀର ଆକର୍ଷଣ, ସ୍ୱାମୀ ସବୁବେଳେ ଭୌତିକ ଆକର୍ଷଣ ପାଇଁ ନାରୀ ଗୋଟେ ବେଶ ହୁଏ ନା, ଭୌତିକ ଆକର୍ଷଣ ପାଇଁ ନୁହେଁ, କେତେଟା କଷ୍ଟମ ରହିଛି, କେତେଟା କ'ଣ କୁହାଯିବ ପ୍ରଥା ରହିଛି, ବୈଦିକ ପ୍ରଥା କେତେ ରହିଛି, ପୁରାଣର ମତ ରହିଛି, ମହାଭାରତର ମତ ରହିଛି, ଭାଗବତର ମତ ରହିଛି, ଜଣେ ନାରୀ ସବୁବେଳେ ସ୍ୱାମୀ ଆଗରେ ଭଲ ଡ୍ରେସ୍ ପିନ୍ଧିବ, ସ୍ୱାମୀର ମନ କେବେ ନାରୀ ପ୍ରତି ଗୋଟେ ଘୃଣା ଭାବ ନ ଆସୁ, କିମ୍ବା ଅନ୍ୟ ନାରୀ ପ୍ରତି ଆସକ୍ତି ନ ଆସୁ, ଗୋଟେ ସାଇନ୍ସ ଅଛି ନା ଏଥର, ସ୍ୱାମୀ କେବେ ଭାବିବା ଉଚିତ ନୁହେଁ ମୋ ସ୍ତ୍ରୀ ଠୁ ଆଉ କିଏ ଭଲ ଅଛନ୍ତି ବୋଲି, ଆଉ ସ୍ତ୍ରୀ କେବେ ଭାବିବା ଉଚିତ ନୁହେଁ ଯେ ମୋ ସ୍ୱାମୀ ଠାରୁ ଆଉ କିଏ ଭଲ ଅଛନ୍ତି ବୋଲି, ତାହେଲେ ତାଙ୍କ ସତୀତ୍ୱ ନାହିଁ ବୋଲି ଜାଣିବ। ବାରମ୍ବାର ଏସବୁ ଭାଗବତରେ, ଭାଗବତରେ ତ ନାହାନ୍ତି, ମହାଭାରତରେ ଭଗବାନ କୃଷ୍ଣଙ୍କର ବି ପ୍ରବଚନ ଅଛି, ମହାଭାରତରେ ବି ଅଛି, କିଏ କହୁଛନ୍ତି ସେ ପ୍ରବଚନଟାକୁ, ତାକୁ ମାନସରେ ଲେଖିଛନ୍ତି ତୁଳସୀଦାସ, ସ୍ୱାମୀ ଅନ୍ଧ ହଉ ଜଡ଼ ହଉ ଧନହୀନ ହଉ ପୁଣି ବି ସତୀନାରୀ ତାଙ୍କୁ କହିବେ ନା ଇଏ ମୋ ଦେବତା ପତି ପରମେଶ୍ୱର। ଆଉ କେତେ ଗୁଡ଼ା ସୁନ୍ଦର ଆମର ସଭ୍ୟତା ଥିଲା ନା, ତେଣୁ ଯଶୋଦା ମା ତାହେଲେ ଧାଉଁଛନ୍ତି ଏ କେଶର କାହିଁକି ଫୁଲ ଲଗାନ୍ତି, ମୁଁ ସେ କଥା କହୁଥିଲି। ଆଉ ଏମିତି ଯେ ଲୋକମାନଙ୍କୁ ଦେଖିବା ପାଇଁ ସ୍ୱାମୀ କମ୍ ସେ କମ୍ ଜାଣିବା ଦରକାର, ସ୍ୱାମୀର ଗୋଟେ ମନ ଭାବୁଛି କ'ଣ ମୋ ସ୍ତ୍ରୀ ଭଲରେ ଅଛନ୍ତି, ତାର ମନ ଅଲଗା କାହା ପ୍ରତି ଯିବନି, ଜୀବନର ପତନ ଅବସ୍ଥା ହେଉଛି ଏଇଟା ନା, ଜୀବନ କାହିଁ ପତନ, ଜୀବ ଯେଉଁ ପଡ଼ିଯାଇଛି ସଂସାର ଭବସାଗରରେ ତାର ଗୋଟେ କାରଣ ହେଉଛି ଲଷ୍ଟ କାମନା, ତା ପ୍ରେମ ଯେଉଁଟା ଥିଲା ତାର ଯେଉଁ ଭଗବାନ ପ୍ରତି ଯେଉଁ ସ୍ୱାଭାବିକ ପ୍ରେମଟା ଥିଲା ସେଟା କାମ ହେଇଯାଇଛି, ସେ ଅନ୍ୟକୁ ଭଲ ପାଉଛି। କାମ ମାନେ କେବଳ ଯେ ସର୍ବଭୋଗ ନୁହେଁ, କାମ ମାନେ କୃଷ୍ଣଙ୍କୁ ଛାଡ଼ିକି ଅନ୍ୟକୁ ଭଲ ପାଇବା, ଗୁରୁଦେବ ସେଟା ସବୁ ଷ୍ଟ୍ରେଟ୍ କୁହନ୍ତି ସେ ୱାର୍ଡିଂ, ତ ଆଜିକାଲି କି ବୁଝି ବି ପାରିବେନି, ଆଜିକାଲି ସବୁ ଇଂଲିଶ ପଢ଼ୁଛନ୍ତି ଆଉ ଓଡ଼ିଆ ୱାର୍ଡିଂ ଗୁଡ଼ା ସବୁ ଜାଣନ୍ତିନି। ପ୍ରୀତି ଭୂମିକାରେ କେବଳ କୃଷ୍ଣ ରହିବେ, ପ୍ରୀତିର ଯେଉଁ ଭୂମିକା ଗୋଟେ ଅଛି ପ୍ଲାଟଫର୍ମ, ପ୍ରୀତି ଭଲ କାହାକୁ ପାଇବି, ଘୃଣା କାହାକୁ କରିବିନି କିନ୍ତୁ ଭଲ କାହାକୁ ପାଇବି, କୃଷ୍ଣଙ୍କୁ, ଆଉ ଯାହାକୁ ଭଲ ପାଇବି କୃଷ୍ଣ ସମ୍ବନ୍ଧରେ ଭଲ ପାଇବି, ଆମର କେହି ନିୟର ନୁହନ୍ତି କେହି ଡିଅର ନୁହନ୍ତି, ସମସ୍ତଙ୍କ ସାଙ୍ଗରେ ଆମେ ରହିବୁ, କେହି ଆମର ନିକଟତର ବ୍ୟକ୍ତି ନୁହନ୍ତି, କିଏ ଆମର ପ୍ରିୟ ନୁହନ୍ତି, କୃଷ୍ଣ ହିଁ କେବଳ ଆମର ନିୟର ଆଉ ଡିଅର। ଏଇଟା ପ୍ରୀତି ଭୂମିକା ଜିନିଷଟା, ଏଇଟା ଗୋଟେ ହାୟର ଲେବୁଲ ଜିନିଷ, ଆମର ତ ଆଟାଚମେଣ୍ଟ ହଜାର ଜିନିଷ ପ୍ରତି ରହିଛି, ନିଜର କ'ଣ ଭକ୍ତିନ ଠାକୁର ଲେଖିଥିଲେ ସେ ପଦରେ, ତୁମି ତ ଆମାର ଆମେ ତ ତୁମାର କି କାହା ଯାଅ ପରଥାନେ, ମୋର ଆଉ କେହି ଦରକାର ନାହିଁ, ଆପଣ ମୋର ମୁଁ ଆପଣଙ୍କର, ଏଇଟା ଗୋଟେ ଆବସଲ୍ୟୁଟ୍ ଷ୍ଟେଜ୍, ସ୍ତ୍ରୀ ପୁତ୍ର କନ୍ୟା ଘର ସବୁକିଛି ଥିବ, କିନ୍ତୁ ଜଣେ ହୃଦୟରେ ଆକ୍ସେପ୍ଟ କରିଥିବ କୃଷ୍ଣଙ୍କୁ ନିଜର ବୋଲି, ଏଇଟା କ'ଣ ଜେନେରାଲ କାଟେଗୋରି ଲୋକମାନଙ୍କ ପାଇଁ ନା କ'ଣ? ଯେଉଁ IAS ଦେଉଛନ୍ତି ନା କ'ଣ, IAS ଦେଉଛନ୍ତି, ଏଇଟା କ'ଣ ଜେନେରାଲ ଲୋକମାନଙ୍କ ପାଇଁ? ଯେକୌଣସି ପିଲା IAS ଦେଇଦେବ ନା କ'ଣ, ବସେଇଦେବ ତାଙ୍କୁ ନେଇକି ଯାହା ସେ IAS ଦେବ, ସେଇଟା କେମିତି ହବ? ଯେକୌଣସି କାଟେଗୋରି ଲୋକମାନେ ଏଇଟା ବୁଝିପାରିବେ କ'ଣ, କେବଳ ଖାଲି କୃଷ୍ଣ ଦରକାର, ଆଉ ତୁମର କ'ଣ ବି ଦରକାର ଅଛି? ତୁମେ ଜଗତରେ କ'ଣ ପାଇକି ବି ତୁମେ କ'ଣ କରିପାରିବ? ତୁମ ସଂସାର ଛାଡ଼ିବାକୁ ପଡ଼ିବ, ତୁମେ ଏନ୍ଜୟମେଣ୍ଟ କେବେ କରିପାରିବନି, ଜୀବନରେ କୌଣସି ତୁମକୁ ସୁଖ ମିଳିବ ନାହିଁ। ଏ ଜଗତ କେମିତି ତିଆରି କରାଯାଇଛି, ହାଉ ୟୁ ଆର୍ କ୍ଲେଭର ୟୁ ମେ ବି, ପ୍ରବୋଧ କହୁଛନ୍ତି, ତୁମେ ଯେତେ ଡିପ୍ଲୋମାଟିକ ପର୍ସନ୍ ହୁଅ, ଯେତେ କ୍ଲେଭର ହୁଅ, ଏନି ହାଉ ୟୁ ଡିଫିଟ୍, ତୁମେ ପରାସ୍ତ ହୁଏ ଜଗତରେ। ପରାଭବ ସାବତ ବହୁତ ଜାତମ ଯାବତ ନ ଜିଜ୍ଞାସ ଆତ୍ମ ତତ୍ଵ ଋଷଦ ଶହେ ପୁଅକୁ ବସେଇ କହୁଛନ୍ତି, ବାପା ପରାଭବ ସ୍ଥାପତ ବହୁତ ଜାତମ ବ୍ୟକ୍ତି ସେ ପର୍ଯ୍ୟନ୍ତ ଡିଫିଟ୍ ହେବ ଏଭ୍ରି ଷ୍ଟେପ୍ରେ, କିନ୍ତୁ ଆତ୍ମତତ୍ଵ ସେ ନ ଜାଣିବ, ମୁଁ କିଏ ଆସିଛି, ମୁଁ କାହିଁକି ଆସିଛି, ମୋର କର୍ତ୍ତବ୍ୟ କ'ଣ, ଏ ସଂସାର ମୁଁ କେତେଦିନ ରହିବି, ପର୍ମାନେଣ୍ଟ ଗୋଟେ ସଲ୍ୟୁସନ୍ କ'ଣ, ଏଠି ଗୋଟେ ମୁଁ ପର୍ମାନେଣ୍ଟ ସବୁ ଜିନିଷ କରିକି ମୁଁ ପୁରା ଏଠି ଆରାମସେ ରହିବି। ଏଠି ଆରାମସେ କିଏ ରହିଛି? ରାବଣ ସ୍ୱର୍ଣ୍ଣଲଙ୍କା କରିକି କ୍ଷଣ ରହିପାରିଲାନି, ଆମେ କ'ଣ ଏଠି ଆରାମସେ ରହିବୁ? 100 ବର୍ଷର ଆୟୁଷ ହେଇକି ଆମର ଆମର ଯଦି କନକ୍ଲୁ ଇଲ୍ୟୁଜନ୍ କୁହାଯାଏ ନା, ଏଗୁଡ଼ାକ ଯଦି ଆମର ଯାଉନି, ଆମେ କ'ଣ ଭୋଜନ କରିବା? ତେଣୁ ଜବେନ ବିଶ୍ରାସିତ କି ସବନ୍ଦରମ, ଯେହେତୁ ଯଶୋଦା ଧାଇଁ ଧାଇଁକି ଯାଉଥିଲେ, କେଶଟା ବେଣୀଟା ହଲେ ନା, କେଶ ଖୋଲି ଯାଇଥିଲା, ମା ମାନେ ସବୁ ବେଣୀ ବାନ୍ଧନ୍ତି, ବେଣୀ କେଶଟାକୁ ବେଣୀ କରନ୍ତି, ବେଣୀ କଲାପରେ ବି ଗୁଚ୍ଛା କରନ୍ତି, ସବୁ କେବଳ ସବୁ ସମୟ ହଲିବ ନା, କେବଳ କାଢ଼ିବେ ଯେତେବେଳେ କିଛି କାମ ନାହିଁ ବେଣୀଟାକୁ ଖୋଲନ୍ତି, କାରଣ ସେମାନେ ବହୁତ କ'ଣ କୁହାଯିବ, ଭଗବାନଙ୍କର ଏତେ ବୈଦିକ ସଭ୍ୟତାକୁ ସୁନ୍ଦର ଭାବରେ ସେମାନେ ସବୁ ମାନୁଥିଲେ, ବଡ଼ ସୁନ୍ଦର ସଭ୍ୟତା ମଥାରେ ଉଡ଼ାଡ଼ି ସବୁବେଳେ ରହୁଥିଲା, ଆଉ ଶରୀର ପୁରା ଅଙ୍ଗ ଢାଙ୍କିକି ରହୁଥିଲା, ଦେଢ଼ଶୁର ଭାଇ ବୋଉ କେତେ ସୁନ୍ଦର ସଭ୍ୟତା ସବୁ ଆମର ଥିଲା, ସବୁ ନଷ୍ଟ ହୋଇଗଲା। ଏ ଯେଉଁ ଆଧୁନିକ ଉଗ୍ରବାଦ ତଥାଗତ ଆଧୁନିକବାଦର ଯେଉଁ ପ୍ରଭାବ ରହିଲା, ଉଗ୍ର ସଭ୍ୟତାର ଆସି ପହଞ୍ଚିଗଲା, ନଷ୍ଟ କରିଦେବା। ଜନନୀ ଯେତେବେଳେ ଧାଉଁଛନ୍ତି, ଯଶୋଦା ଯେତେବେଳେ ଧାଉଁଛନ୍ତି, ଜବେନ ଶୀଘ୍ର ଯାଉଛନ୍ତି, ପ୍ରସୂନ ପୁଷ୍ପ ଗୁଡ଼ିକ ଧୀରେ ଧୀରେ ଖସୁଛି ଯଶୋଦାଙ୍କ, ଅତି ଶୋଭା ଏ ଧ୍ୟାନ ନେତ୍ରରେ ଦେଖୁଛନ୍ତି। କ'ଣ କଲେ? ଚ୍ୟୁତ ପ୍ରସୂନାଥ ଗତି ପରାମୃଷଣ, ଏମିତି ଯାଉଁ 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 ଧରିଦେଲେ, ଧରିଦେଲେ କୃଷ୍ଣ, ଏଇଟା ଅସମ୍ଭବ ଜିନିଷ। ଏଠି ଆଚାର୍ଯ୍ୟମାନେ କମେଣ୍ଟରେ ସବୁ ଲେଖନ୍ତି, କୃଷ୍ଣ କେମିତି ଧରିଲେ ସିଏ, ଏଇଟା ଗୋଟେ ଅସମ୍ଭବ ଜିନିଷ। ପୂର୍ବ ଶ୍ଳୋକରେ କହିଲେ ଯୋଗୀମାନେ ଯାହାଙ୍କୁ ମନ ଭିତରେ ଧରିପାରୁନାହାନ୍ତି, ଯଶୋଦା ତାଙ୍କ ପଛରେ ଧାଉଁଛନ୍ତି, ଯଶୋଦା ଧରିନେଲେ କେମିତି? ନା ଭଗବାନଙ୍କୁ କିଏ ଧରିପାରନ୍ତିନି, ଭଗବାନ କିଏ ଧରିପାରନ୍ତି? ଯିଏ ଭଗବାନଙ୍କ ସୁଖ ଚିନ୍ତା କରନ୍ତି ସେ ଭଗବାନ ପାଇପାରନ୍ତି, ଜ୍ଞାନ ଦ୍ୱାରା ନୁହେଁ, ତୁ ପାଠ ପ୍ରବଚନ ଦ୍ୱାରା ନୁହେଁ, ତୁମର ବିଦ୍ୟା ତପସ୍ୟା ଦ୍ୱାରା ନୁହେଁ, ତ୍ୟାଗ ଦ୍ୱାରା ନୁହେଁ, କୌଣସି ଜିନିଷ ଦ୍ୱାରା ନୁହେଁ, କେବଳ କୃଷ୍ଣଙ୍କୁ ସେମାନେ ପାଇପାରନ୍ତି, ଧରିପାରନ୍ତି, ଯେଉଁମାନେ କୃଷ୍ଣ ସୁଖ ପାଇଁ ଚିନ୍ତା କରନ୍ତି। କୃଷ୍ଣ ସୁଖ ପାଇଁ ଯାହାର ପ୍ରାଣ କାନ୍ଦୁନି ସେ କେବେ କୃଷ୍ଣଙ୍କୁ ମୁହଁ ଦେଖିପାରିବନି, କୃଷ୍ଣଙ୍କ ସୁଖ ପାଇଁ। ଯଶୋଦା ଧାଉଁଥିଲେ କୃଷ୍ଣ ଯେ ପଛକୁ ଚାହୁଁନଥିଲେ, ଅଛି ନା ସେ ପିକ୍ଚର, କୃଷ୍ଣ ପଛକୁ ମଧ୍ୟରେ ଯେ ଚାହୁଁଛନ୍ତି, କୃଷ୍ଣ ଯଶୋଦାଙ୍କ ଦୁଃଖ ବୁଝୁଛନ୍ତି, ଯଶୋଦା ମା ହଉଛନ୍ତି ଆମର ପୃଥୁଳ ସ୍ୱରର ଟିକେ ମୋଟି ମା, ମୋର ଦୌଡ଼େଇ ଚାଲେ, ଘୁରେଇ 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 ତାଙ୍କୁ ବୁଲାଉଛନ୍ତି, କିନ୍ତୁ କୃଷ୍ଣ ମଧ୍ୟରେ ମଧ୍ୟରେ ଚାହୁଁଛନ୍ତି, ଯଶୋଦା ମାତା ପୁରା ଝାଳ ସବୁ ବୋହିଗଲାଣି, ଆଉ ବହୁତ ପୁତୁଳ ସ୍ୱର ଥକିଗଲାଣି ନା, ମୋଟା ଲୋକ ଧାଇଁଲା ଫାଁ ଫାଁ ହେବେ, ପାଟିରୁ ତାଙ୍କର ପବନ ଜୋର ବାହାରିବ, ପତଳା ଲୋକଙ୍କର କିଛି ନାହିଁ, ମୋଟା ଲୋକ ବହୁତ ଦୌଡ଼ି ପାରିବେନି, ଯଶୋଦା ମାତା ପୁରା କିନ୍ତୁ ଜିଦି ଧରିଛନ୍ତି ନା, ମୁଁ ଧରିବି ଆଜି କୃଷ୍ଣଙ୍କୁ। ଗୋଟେ ଜିନିଷ ମନେ ରଖିବା ଦରକାର, ସଂକଳ୍ପରୁ ଚ୍ୟୁତ ହେବା ଉଚିତ ନୁହେଁ, ଯଶୋଦା ସଂକଳ୍ପ କରିଛନ୍ତି ଧରିବାର ଅଛି ମୋତେ, କୃଷ୍ଣ ଚାହୁଁଛନ୍ତି ଯଶୋଦାଙ୍କୁ, ଯଶୋଦାଙ୍କ ସୁଖ କଥା ତା କୃଷ୍ଣ ଚିନ୍ତା କରୁଛନ୍ତି, ଯେ ମା ବହୁତ କଷ୍ଟ ପାଇଲାଣି କିନ୍ତୁ ପୁଣି ବି ଧରା ଦେଉନାହାନ୍ତି, ଆମେ ଆମେ କେତେ ସାଧନ କରୁଛେ, କେତେ କ'ଣ କରୁଛେ, କୃଷ୍ଣ ଜାଣୁଛନ୍ତି ଏ ବହୁତ କଷ୍ଟ କରୁଛି, ରାତି 3ଟାରେ ଉଠୁଛି, ବହୁତ ସେବା କରୁଛି, ବହୁତ ପ୍ରାର୍ଥନା କରୁଛି, ସବୁ କଲେ କ'ଣ ହବ? କୃଷ୍ଣ ଜାଣିଲେ ବି ସେ କିଛି ସାହାଯ୍ୟ କରିପାରିବେନି, କେବଳ ଏଇଥିରେ କରିପାରିବେ ଯେତେବେଳେ ଆମେ କୃଷ୍ଣଙ୍କ ସୁଖ କଥା ଚିନ୍ତା କରିବା, ସେ ତ ସିଏ ବସ ପଡ଼ୁଛି। ଯଶୋଦାଙ୍କ କଷ୍ଟଟା କୃଷ୍ଣଙ୍କୁ ସ୍ପର୍ଶ ହେଉଛି, କିନ୍ତୁ ଯେତେବେଳେ କୃଷ୍ଣଙ୍କର କଷ୍ଟଟା ଯଶୋଦାଙ୍କୁ କିଞ୍ଚିତ ସ୍ପର୍ଶ ହେଇଗଲା, କୃଷ୍ଣ ଅଟକିଗଲେ ସେଠି। କାରଣ କୃଷ୍ଣ ଯେତେବେଳେ ଧାଉଁଛନ୍ତି ଖାଲି ପାଦରେ, ତାଙ୍କ ପାଦରେ ଲାଲ ଲାଲ ପଡ଼ିଗଲେ, ଛୋଟ ପିଲା ଦୌଡ଼ୁଛନ୍ତି ଜୋରରେ, ଯଶୋଦା ଯେତେବେଳେ ଜୋର ଧାଉଁଛନ୍ତି କୃଷ୍ଣ ବି ଜୋର ଧାଉଁଛନ୍ତି, ବଙ୍କା ହେଇକି ଗୋପପୁରରେ ପୁରା ଏମିତି ଏମିତି ସାପ ଭଳିଆ କର ବେଶୀ ଦୌଡ଼ୁଛନ୍ତି, ପାଦଟାକୁ ଯଶୋଦାଙ୍କ ପାଦକୁ ଚାହିଁଦେଲେ, ପାଦ ସବୁ ଠିକ ଲାଲ ପଡ଼ିଯାଇଛି। ଛୋଟ ପିଲା ଖାଲି ପାଦ ଦୌଡ଼ୁଛନ୍ତି, ଯଶୋଦାଙ୍କ ପ୍ରାଣ କା, ଆରେ ମୁଁ କାହ୍ନାଙ୍କୁ କେତେ କଷ୍ଟ ଦେଲି। ତା ପୂର୍ବରୁ କୃଷ୍ଣ ଯଶୋଦାଙ୍କ କଷ୍ଟ ଦେଖିଛନ୍ତି, କୃଷ୍ଣଙ୍କଠୁ ଅଟକି ଯାଇଥିଲେ କି ଏଠି କରିଥିଲେ, ଆମ କଷ୍ଟ କ'ଣ ଭଗବାନ ଜାଣୁନାହାନ୍ତି? ଲୋକ କୁହନ୍ତି ମୁଁ ଏତେ କଷ୍ଟ କରୁଛି, ଭଗବାନ ମୋ କଥା ଶୁଣୁନାହାନ୍ତି, ଭଗବାନ ତୋ କଥା କାହିଁ ଶୁଣିବେ? ତୁମେ ବହୁତ କଷ୍ଟ କରୁଛ, ବହୁତ ପ୍ରାର୍ଥନା କରୁଛ, ମୁଁ ତା କାହିଁ ଶୁଣିବେ? ଭଗବାନ କଷ୍ଟ ଶୁଣିବା ପାଇଁ ଅଛନ୍ତି? ଭଗବାନ ସେ ସେମିତି ନୁହନ୍ତି, ଭଗବାନ ଅଛନ୍ତି, ଭଗବାନ କେମିତି ଧରା ଦିଅନ୍ତି, ଭଗବାନ କେମିତି ମିଳନ୍ତି? ଯଶୋଦାଙ୍କ ବେଳେ ଯେତେବେଳେ ଯଶୋଦା କୃଷ୍ଣ ସୁଖ ଚିନ୍ତା କଲେ, କୃଷ୍ଣ ଅଟକିଗଲେ, କୃଷ୍ଣ କେତେ କଷ୍ଟ ପାଉଥିବେ, କୃଷ୍ଣ ଅଟକିଗଲେ, ସେଠି ଯଶୋଦା ଧରିପାରିଲେ। ଆମର ସମସ୍ତ ସାଧନ ଭଜନର ଲାଷ୍ଟ ଜିନିଷ ଏଇଟା, ଜଣେ ବିନମ୍ର ସେବକ ହେଇକି କେମିତି କୃଷ୍ଣଙ୍କୁ ମୁଁ ସୁଖ ଦେବି, ଲାଷ୍ଟ ଏଇଟା ନା ଗୋପୀ ଭାବଟା, ଗୋପୀ ଭାବରେ ରାଧାରାଣୀଙ୍କ ଭାବଟା ସେଇଟା ନା ଲାଷ୍ଟକୁ, ଆଉ ନାଗଣୀ ଆପନା ଦୁଃଖ ସବୁ ବାଞ୍ଛି ତାର ସୁଖ, ତାର ସୁଖ ଆମର ତାତ୍ପର୍ଯ୍ୟ, ମୋରେ ଯଦି ଦିଆ ଦୁଃଖ ତାର ହୟ ମହାସୁଖ, ସେଇ ଦୁଃଖ ମୋର ସୁଖ ବାଣିଛି। ଏସବୁ ୱାର୍ଡିଂ ସବୁ କେଉଁଠି ମିଳିବ? ଏସବୁ ଗୁଡ଼ିଓ ୱାର୍ଡିଂ ଆମ ସଂସ୍କୃତି, ଆମର ପରମ୍ପରାର ଏଇ ମର୍ଯ୍ୟାଦା। ଆମେ କ'ଣ ଭକ୍ତ ହେଇଛି ଖାଲି ମୋର ମୋର ଅସୁବିଧା ହେଲା, ମୋର ପ୍ରୋବ୍ଲେମ୍ ପ୍ରୋବ୍ଲେମ୍ ପ୍ରୋବ୍ଲେମ୍, ଗୋଟେ କମ୍ପ୍ଲେନ୍ ଇସ୍କନ୍ ଯଦି କମ୍ପ୍ଲେନ୍ ବକ୍ସ ବସାଯିବ, ଡିବୋଟି ମାନେ କମ୍ପ୍ଲେନ୍ ଲେଖ ବୋଲି, ମୋର କ'ଣ ଅସୁବିଧା, ପ୍ରତିଦିନ ବକ୍ସରେ ଫୁଲ୍ ହେଇକି ଲେଟର୍ ବାହାରିବ, ମୋର ଅସୁବିଧା ମୋର ଅସୁବିଧା, ମୋର ଘରେ ଏମିତି ହେଉଛି, ମୋର ଏମିତି ଅସୁବିଧା, ମୋର ଏମିତି ଅସୁବିଧା। ଆଜିକାଲି ତ ଏୟା ସମସ୍ତେ ଭାବନ୍ତି ମୋ ଅସୁବିଧା ଦୂର ହେଲେ ମୁଁ ଭଜନ କରିବି, ଆରେ ଏଇଟା ଏଇଟା ପ୍ରିନ୍ସିପୁଲ୍ ନୁହେଁ। ଅସୁବିଧା ଲାଗି ଲାଗି ରହିବ, ଭଜନ କରି ଚାଲ ଅସୁବିଧା ଦୂର ହେଇଯିବ। ତୁମେ ତ ଅସୁବିଧା ଦୂର କରିକି ଭଜନ କରିବ, ତାହେଲେ ତୁମେ ତ ଭଗବାନ ହେଇଗଲ, ତୁମେ ତ ଅସୁବିଧାକୁ ଦୂର କରିଦେଉଛ ନା, ତୋର ଭଜନ କରିବା ଆଉ କ'ଣ ଦରକାର ଅଛି? କେତେଟା ସଟନ୍ ପ୍ରିନ୍ସିପୁଲ୍ ଜାଣିବାକୁ ପଡ଼ିବ, କେତେ ସୂକ୍ଷ୍ମ ଜିନିଷ ଜାଣିବାକୁ ପଡ଼ିବ। କୃଷ୍ଣଙ୍କୁ ଆମର ପାଇବାର ଅଛି, ଆଉ କୃଷ୍ଣ କେମିତି ମିଳିବେ ନା, କୃଷ୍ଣ ସୁଖ କଥା ଚିନ୍ତା କଲେ, ଅସୁବିଧା ଲାଗି ଲାଗି ରହିବ ଭୌତିକ ଜଗତରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ। ନାଗଣୀ ଆପନା ଦୁଃଖ ସବୁ ବାଞ୍ଛି ତାର ସୁଖ, ଯିଏ ଯେତେ ନିଜର ଦୁଃଖ କଥା ଚିନ୍ତା କରୁଛି ସେ କେବେ କୃଷ୍ଣ ସୁଖ ଚିନ୍ତା କରିପାରିବେ। ନିଜ ଦୁଃଖଟା ଗୋଟେ ଭାଇରସ୍, ଯେମିତି କ'ଣ ଏଟା ଗୋଟେ ବର୍ତ୍ତମାନ ବାହାରିଛି, କ'ଣ ଏଟା କରୋନା ଯେମିତି ଗୋଟେ ଭାଇରସ୍, ୟା ଦେହରୁ ତା ଦେହ, ତା ଦେହରୁ ତା ଦେହ, ସେ ବୁଲୁଛି, ସେ ମରିବନି ସେମିତିଆ, ନିଜ ସୁଖ ଚିନ୍ତାଟା ହେଉଛି ସେ ସବୁ ତୁମେ ଗୋଡ଼େଇ ଗୋଡ଼େଇ ଖାଇବ, କେବେ ବି ତୁମର ସାଟିସ୍ଫାଏଡ୍ ହେଇପାରିବେ, ମୋର ଧନ ଚାଲିଲା ପୁଣି ମୋର ଅସୁବିଧା ହେଲା, ଏମିତି ମୋ ଦେହଟା ଏମିତି ହେଇଗଲାନି ପୁଣି ଗଲା, କିନ୍ତୁ ଏଇଟା ଏଇଟା ପେରିସେବୁଲ ବଡି, ଏଇଟା ନିଶ୍ଚିତ ହବ, ତୁମେ ଚେକ୍ କରିପାରିବ କି? କାହାର ହବନି, ଖାଲି ମୋର ମୋର ଅସୁବିଧା ହେଇଗଲା, ମୋର ଅସୁବିଧା ହେଇଗଲା, ଜଗତରେ ଏଇଟା ଏକଦମ ଘୋଷୁଛନ୍ତି ଲୋକ ସମସ୍ତେ। ଆମେ ଭକ୍ତ କି ଖାଲି ଖାଲି ପ୍ରୋବ୍ଲେମ୍ 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 ଭାବୁଛେ, ଏଇଟା ମୋର ପ୍ରୋବ୍ଲେମ୍, ଏଇଟା ମୋର ପ୍ରୋବ୍ଲେମ୍। କୃଷ୍ଣ ସୁଖ କଥା ଚିନ୍ତା କର, କ'ଣ କଲେ ଗୁରୁଦେବ ଖୁସି ହେବେ, କୃଷ୍ଣ ଖୁସି ହେବେ, ପରମ୍ପରା ଆଚାର୍ଯ୍ୟମାନେ ଖୁସି ହେବେ, ମୁଁ ସେତିକି କରିବି, ସେଇଟା କରିବା ଦ୍ୱାରା ଆମର ସୁଖ ଆସିବ ଜୀବନ। ପୋଜିସନ୍ କିଛି ଦରକାର ନାହିଁ, ରାଧାରାଣୀଙ୍କର ତ ପୋଜିସନ୍ ନଥିଲା, ସେ ଦାସୀ ବୋଲି କହୁଥିଲେ, ସେବା କରିବା କିଛି ପୋଜିସନ୍ ଦରକାର ନାହିଁ, ଆମେ ଯେଉଁ ପୋଜିସନରେ ସେବା କରିବା, ଯେଉଁ ସ୍ଥିତିରେ ସେବା କରିବା, ସେଇ ଲାଷ୍ଟରେ ପଦରେ ଚତୁର୍ଦ୍ଦର ଅଛନ୍ତି ନା, ମୋର ହୟ ଦାସୀ ଅଭିମାନ, କୃଷ୍ଣ ମୋରେ କାନ୍ତା କରି କହେ ମୋରେ ପ୍ରାଣେଶ୍ୱରୀ, ମୋତେ ପ୍ରାଣେଶ୍ୱରୀ ବୋଲି, କୃଷ୍ଣ ପ୍ରାଣେଶ୍ୱରୀ, ରାଧାରାଣୀଙ୍କ ଗୋଟେ ନାମ ପ୍ରାଣେଶ୍ୱରୀ ନା, କୃଷ୍ଣଙ୍କର ପ୍ରାଣର ଈଶ୍ୱରୀ ସିଏ, ତଥାପି ସେ ମୋର ଦାସୀ ଅଭିମାନ, ମୋର ପୋଜିସନ କ'ଣ ଦରକାର ଅଛି, ମୋର କୃଷ୍ଣ ସୁଖ ଦରକାର, ଯିଏ କୃଷ୍ଣ କୃଷ୍ଣଙ୍କୁ ସୁଖୀ କରିବା ପାଇଁ ଚାହିଁବ, କେହି ନିଚ ସ୍ଥିତିକି ନ ଆଇଲେ କୃଷ୍ଣଙ୍କୁ ସୁଖ କରିପାରିବନି, ତୁମେ ବଡ଼ ହେଲେ କୃଷ୍ଣଙ୍କୁ କେମିତି ସୁଖ କରିବ, ଦାସଟା ନା ଦାସ ସୁଖ କରିବାକୁ ହେଲେ ତୁମକୁ ଗୋଟେ ଲୋୟର ପୋଜିସନକୁ ଆସିବାକୁ ପଡ଼ିବ, ତଳକୁ ଆସିବାକୁ ପଡ଼ିବ, ହୀନ ମନେ କଲେ ତ ଏ ତୃଣାନ୍ତ ବିଶ୍ୱନିଶ ସହିତ କୃଷ୍ଣ ସୁଖଟା ଗୋଟେ ସମ୍ପର୍କ ଅଛି ନା, ଆଉ ଜଣେ ତୃଣାନ୍ତ ବିଶ୍ୱନିଶ ସହିତ କୃଷ୍ଣଙ୍କ ସୁଖ ଦ୍ୱାରା କ'ଣ ସମ୍ପର୍କ, ଏଇ ସମ୍ପର୍କଟା ଅଛି, ଜଣେ ତୃଣାନ୍ତ ବି ହେଇଗଲେ ସେ ଯେଉଁ ସେବାଟା କରିବ ଦିନହୀନ ଭାବରେ କରିବ, ସ୍ଥିତିରେ ଠିକ ସ୍ଥାନ ଠିକ ସ୍ଥିତିରେ ସେ ରହିବ, ନିଜକୁ ଛୋଟ ନହେଲେ ଉପାସନା ହୁଏ ନା। ଉପାସକ ଉପାସ୍ୟ, ଆମେ ଆମେ ଉପାସକ ନା, ଆଉ ଉପାସ୍ୟ କରୁଛେ ଉପାସନା, ତିନିଟା ଜିନିଷ ରହିଲା। ଉପାସକ ଉପାସନା ଆଉ ଉପାସ୍ୟ, ଉପାସ୍ୟ ହେଲେ ଆମର କୃଷ୍ଣ, ଉପାସନା ହେଲା ଆମର ଭକ୍ତିରେ ନବବିଧା ଭକ୍ତି, ଆଉ ଆମେ ହେଲେ ଉପାସ। ଏ ତିନିଟା ଭିତରେ ଆମର ରୋଲ୍ଟା ଇମ୍ପୋର୍ଟାଣ୍ଟ। ଆମେ ଭକ୍ତି ମାଧ୍ୟମରେ ଉପାସ୍ୟ କୃଷ୍ଣଙ୍କୁ ଉପାସନା କରିବା, ସୁଖୀ କରିବା, ଆମେ ତ କରିବା ନା, ଆମର ପାତ୍ରତା ଯେଭଳି, ଆମର ଆଧାର ଆଧାର ଯେଭଳି, ସେଭଳି କୃଷ୍ଣ ସୁଖୀ ହେବେ, ଆମେ ସକାମୀ ହେଇଥିବା କୃଷ୍ଣଙ୍କୁ, ସେଭଳିଆ ସକାମୀ ଆମକୁ ଫଳ ଦେବେ। ଆମେ ଉପାସକ ନା, ଆମର ହେଉଛି ପ୍ରେମର ଉପାସକ, ଆମେ ଉପାସନା କରୁଛେ କୃଷ୍ଣଙ୍କୁ ଭଲ ଭଲ ପାଇବା ପାଇଁ, କୃଷ୍ଣଙ୍କୁ ସୁଖ ଦେବା ପାଇଁ, ନିଜ ସୁଖ ପାଇଁ ନୁହେଁ। ନିଜ ସୁଖ ଏଇଟା ଧର୍ମ ନୁହେଁ, ଏଇଟା ଧର୍ମ ପ୍ରଜ୍ୱଳିତ କହିତ ବତ୍ର, ଏଇଟା ଠକାମି ଧର୍ମ। ଧର୍ମ ନାମରେ ଜଗତରେ ଯାହା ଚାଲିଛି ଛଳନା, ଜଗତରେ ଯେତେ ପ୍ରକାର ଧର୍ମ ଅଛି ସବୁ ଛଳନା, ଯେତେ ପ୍ରକାର ଧର୍ମ ଭାଗବତ ଆଗରେ ସବୁ ଛଳନା, ଏଇଟା ଗୋଟେ ଚିଟିଂ ରିଲିଜନ୍, ପୁରା ଏଇ ୱାର୍ଡ ଲଗେଇଛନ୍ତି ଛଳନା। କାହିଁକି ସେଥିରେ ସବୁ ନିଜର ସୁଖ, ମୋର ଧନ ବଢ଼ିବ, ମୋର ପିଲା ଛୁଆ ଭଲ ହେବେ, ମୋର ଟଙ୍କା ବଢ଼ିବ, ମୁଁ ସୁଖରେ ରହିବି, ତୁମ ସୁଖ ପାଇଁ ତୁମ ଧର୍ମକୁ ୟୁଜ୍ କରୁଛ, ତ ଚିଟର ଭଗବାନଙ୍କୁ ୟୁଜ୍ କରୁଛ, ଆମର ସେ ଧର୍ମ ନୁହେଁ। ତୁମେ ଜଣେ ନିଚ ପ୍ରସ୍ଥିତିକି ଗଲେ, ସୁନିଚ ହେଇଗଲେ, ସେ ସେବା କରିପାରିବ, ଚାକରଟା ସେବା କରିପାରିବ ନା, ମାଲିକ ହେଇକି ଚାକର ହେଇପାରିବ, ତ ମାଲିକ ହେଇକି ଚାକର କେମିତି ହେବ, ଚାକର ହେଇକି ମାଲିକର ସେବା କରିବ। ଆମେ ଯଦି ଭଗବାନଙ୍କର ଭକ୍ତ ହେଲେ ତାହେଲେ ଆମକୁ ଚାକର ସ୍ଥିତିକି ଆସିବାକୁ ପଡ଼ିବ, ନିଚ ସ୍ଥିତିକି ଆସିବାକୁ ପଡ଼ିବ, ନହେଲେ ଆମେ ସେବା କରିପାରିବେନି। ଆଉ ଭଗବାନଙ୍କ ପାଇଁ ଗଲେ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହେଲା କୃଷ୍ଣ ସୁଖ, ଗୁରୁକୃଷ୍ଣଙ୍କର ସୁଖ, ଏଇଟା ଆମ ଲାଇଫରେ ଇମ୍ପୋର୍ଟାଣ୍ଟ, ଏଇଟାକୁ ଫୋକସ୍ କରିବା ଦରକାର। ଅଲଗା ଆମର ପ୍ରୋବ୍ଲେମକୁ ଫୋକସ୍ କର ନା, ପ୍ରୋବ୍ଲେମକୁ ଫୋକସ୍ କଲେ ଜୀବନସାରା ଫସିକି ରହିଥିବ, ଏଇଟା ଆମର ସମସ୍ୟା, ଏଇଟା ଆଜି ଧନର ସମସ୍ୟା ଆସିଛି, କାଲି ଦେହର ସମସ୍ୟା ଆସିବ, କାଲି ସମ୍ପର୍କର ସମସ୍ୟା ଆସିବ, ଜଗତ ରହିବା ଜାଗାର ସମସ୍ୟା ଆସିବ, ଏ ଲାଗି ଲାଗି ରହିବ, ଏର ସମାଧାନ କିଛି ନାହିଁ। କେବେ ବି ସଲ୍ଭ କରିପାରିବେ, ଜଗତର କୌଣସି ପ୍ରକାର ସମସ୍ୟାକୁ ସମାଧାନ କରିପାରିବା, କେବଳ ଗୋଟିଏ ଜିନିଷ, ଯଦି କୃଷ୍ଣ ସୁଖ ଦେଖିବା ସବୁ ସମାଧାନ ହେଇଯିବ। ଯଶୋଦା କେତେବେଳେ ଧରିଲେ, ଯଶୋଦା ଯେତେବେଳେ ଚାହୁଁଥିଲେ ମୁଁ ଧରିଦେବି, ଧରିପାରିଲେନି, କୃଷ୍ଣ ଯଶୋଦାଙ୍କ କଷ୍ଟ ଜାଣୁଛନ୍ତି, ଧରିପାରିଲେନି, କିନ୍ତୁ ଯଶୋଦା ଯେତେବେଳେ କୃଷ୍ଣଙ୍କ ସୁଖ କଥା ଚିନ୍ତା କଲେ, କୃଷ୍ଣଙ୍କର ଗତି ରୁଦ୍ଧ ହେଇଗଲା, ସେ ତ ଧରିପାରିଲେ। କୃଷ୍ଣଙ୍କ ପାଇବାକୁ ହେଲେ କୃଷ୍ଣ ସୁଖ ଚିନ୍ତା କରିବା, କୃଷ୍ଣ ଅତି ପାଖରେ ହେଇଯାନ୍ତି, ନିଜର ହେଇଯାନ୍ତି, ଏଇଟା ଆମ ଜୀବନର ଲକ୍ଷ୍ୟ। ସେ କଥା ସେ କହୁଛନ୍ତି, ଯୋଗୀ ଦୁଷ୍ପାପ୍ୟମ ନ କେବଳ ଧୃତବତୀ ଏବ କିନ୍ତୁ ବ୍ରହ୍ମାଦି ବି ଅନିଶସ୍ତୁୟମାନମ କେଉଁଟା କହୁଛି ନ ଯୋଗୀ ଦୁଷ୍ପାପ୍ୟମ ତ ଅନୁଧାବନମ ସାନ ପ୍ରାପ୍ୟତି ଇତି ବାଚ୍ୟମ ଇତି ଆହ। କେବଳ ତୁମେ କୁହନି ଯେ ଯୋଗୀମାନେ ଯାହାଙ୍କୁ ମନରେ ମନ ଦ୍ୱାରା ମନର ଗତିରେ ଚାହୁଁଛନ୍ତି ଆଣିକି ହୃଦୟ ଭିତରେ ରଖିବା ପାଇଁ, ଯଶୋଦା ତାଙ୍କ ପଛରେ ଗୋଡ଼ଉଥିଲେ କିନ୍ତୁ ଧରିନେଲେ, ଅସାଧ୍ୟ କାମ, କୃଷ୍ଣଙ୍କୁ ଧରିନେଲେ। ସନାତନ ଗୋସ୍ୱାମୀ ଲେଖିଲେ, ବୃହତ ବୃହତ ଚଳ ଶ୍ରେଣୀ ଭାରାକ୍ରାନ୍ତ ଗତିରେ ଅପିହି, ଦୁଇଟା ଶବ୍ଦରେ ଲାଗିଛ ନା, ଭାରାକ୍ରାନ୍ତ ଗତି, ଶରୀରଟା ଦେଲେ ଓଜନ, ଗତିଟା ମଧ୍ୟମ ଗତି, ବେଶୀ ଜୋର ଦୌଡ଼ି ପାରୁନାହାନ୍ତି, ଆଉ ପୃଥୁଳ ଶରୀର, ଧାବମାନେ ତମ ପୃଷ୍ଠ ତ ଧୃତବତୀ ହି। ପୂର୍ବା ଚିତ୍ର କରୁଛନ୍ତି, ଦେଖିବେ କୃଷ୍ଣଙ୍କୁ ଧରିଦେଲେ ପାଖରୁ, କୃଷ୍ଣ ଯେତେବେଳେ ପାଖରେ ଯେମିତି କୃଷ୍ଣ ପଛକୁ ଚାହୁଁଥିଲେ, ଯିଏ ଦୌଡ଼ିବ ସେ ପଛକୁ ଚାହିଁବ ନା, ଆଉ କୃଷ୍ଣ ପଛକୁ ଚାହୁଁଥିଲେ, କୃଷ୍ଣ ଯେତେବେଳେ ପଛକୁ ଚାହିଁଛନ୍ତି ପାଦ ଉଠିଛନ୍ତି, ଯଶୋଦା ଦେଖିଦେଲେ ପାଦଟା ଲାଲ ପଡ଼ୁଛି, ଯଶୋଦାଙ୍କ ପ୍ରାଣ କାନ୍ଦି ଉଠିଲା, କୃଷ୍ଣଙ୍କ ଗତି ରୁଦ୍ଧ ହେଇଗଲା, ପୃଷ୍ଠତା ଧୃତବତୀ ହି। ସେ ସନାତନ ଗୋସ୍ୱାମୀ ଲେଖିଲେ, ପଛକୁ ଧରିନେଲେ, ବହୁତ ବଡ଼ କାମ। କେହି ନିଜର ଜିଦି, ନିଜର ବୁଦ୍ଧି, ନିଜର ଜ୍ଞାନ ବଳରେ କୃଷ୍ଣ ପାଖରେ ପହଞ୍ଚିପାରେ ନା। ତୁମେ କେତେ ବଡ଼ ଲୋକ ହେଇଛ, ତୁମେ ଜଗତର, ତୁମେ ଗୋଟିଏ ଗୁଣର ଲୋକ ହେଇକି ତୁମେ ଏତେ ଆଜି ଗର୍ବ କରୁଛ, ଏଇଟା ଚିନ୍ତା କର ଭଲ। ଜଗତରେ ଯେଉଁମାନେ ଆଜି ବହୁତ ବଡ଼ ବୋଲି ଭାବୁଛନ୍ତି, ତାଙ୍କ ଭିତରେ ଗୋଟିଏ ଗୁଣ ଅଛି, ସେ ମଲ୍ଟି ଆକ୍ଟର ନୁହନ୍ତି, ସାଇଣ୍ଟିଷ୍ଟ ଗୋଟେ ସାଇଣ୍ଟିଷ୍ଟ, ସାଇଣ୍ଟିଷ୍ଟ ମୁଁ କହିବି ତୁମେ ଆସ ଗୋଟେ ପ୍ରବଚନ ଦିଅ, ସେ କରିପାରିବେନି। ସାଇଣ୍ଟିଷ୍ଟ କହୁଥିବ ଗୀତ ଗାଅ, ସେ ଗାଇପାରିବେ କି? ଗୀତ ଗାଇବା ବେଳେ କହୁଥିବ ସାଇଣ୍ଟିଷ୍ଟ କାମ କର, ସେ କରିପାରିବେ କି? ଜଗତରେ ଯିଏ ଏତେ କ୍ରେଡିଟ୍ ନେଇଛନ୍ତି ଗୋଟେ କ୍ୱାଲିଟି ପାଇଁ କ୍ରେଡିଟ୍ ନେଇଛନ୍ତି, କିନ୍ତୁ ଭଗବାନଙ୍କ ପାଖରେ ଜଗତର ଯେତିକି କ୍ରେଡିଟ୍ ବର୍ତ୍ତମାନ ମଣିଷ ନେଉଛି ବା ଯେତିକି କ୍ୱାଲିଟି ତା କଥା ସବୁ ପ୍ରଭୁଙ୍କ ପାଖରୁ ଆସିଛି, ତାଙ୍କୁ ଆମେ ବସ କରିବା ପାଇଁ ଚେଷ୍ଟା କରୁଛେ, ତାଙ୍କର ସେବା କରିବା ପାଇଁ ଚେଷ୍ଟା କରୁଛେ, ତାଙ୍କ କେତେ କ୍ୱାଲିଟି ଆମ ପାଖରେ ଆମର କେତେ ଯାହାକୁ ଷ୍ଟାଣ୍ଡାର୍ଡ ହେବା ଦରକାର, ଆମେ ବିଚାର କରିବା ଦରକାର। ଯଶୋଦାଙ୍କୁ ଯଶୋଦା ଧରିନେଲେ ହିଁ, ଏଥିପାଇଁ ସୁଖଦେବଙ୍କ ସମୟ ଏଇଟା ଆଶ୍ଚର୍ଯ୍ୟ, ଯଶୋଦା ଧରିନେଲେ କଣ ଆଶ୍ଚର୍ଯ୍ୟ ହେବାର ଅଛି, ପୁଅକୁ ଧରି ନାହିଁ, ଆଶ୍ଚର୍ଯ୍ୟ ବିଷୟ ଏଇଟା, ସମସ୍ତ ଗୁଣର ଆଧାର ହେଇକି ସେ ଧରା ନିଜେ ଧର ଯଶୋଦା ମଧ୍ୟ ଧରିନେଲେ, ସେ ନିଜେ ଧରା ପଡ଼ିଗଲେ, କେବଳ ଧରା ପଡ଼ିଲେନି, କାଲିକି ଶୁଣିବା କାଲି ତ କ୍ଲାସ ହେଇପାରିବେ, ତାଙ୍କୁ ଗାଳି ଦେବେ, ବ୍ରହ୍ମା ଯାହାକୁ ସ୍ତୁତି କରନ୍ତି ତାଙ୍କୁ ଗାଳି ଦେବେ, ମାନର ବନ୍ଧୁ ମନ୍ଥନ ସ୍ଫୁଟକ ତାଙ୍କୁ ଗାଳି ଦେବେ, ମାଙ୍କଡ଼ ସାଙ୍ଗରେ ସାଙ୍ଗ ହେଉଛି ନା, ମର୍କଡ଼ ସାଙ୍ଗରେ ସାଙ୍ଗ ହେଉଛି, ମାଠିଆ ଭାଙ୍ଗୁଛି ଦୁଷ୍ଟ, ବ୍ରହ୍ମା ଯାହାଙ୍କୁ ସ୍ତୁତି କରନ୍ତି ଅରଣ୍ୟ, ତାଙ୍କ ପ୍ରେମର ହେଉଛି ଏଇ ମହିମା, ଆଉ କୃଷ୍ଣ ତାକୁ ଶୁଣୁଥିବେ। ଏ ସମ୍ବାଦ ଏସବୁ ଏ ଜଗତରେ କି ଚଳିବନି, ଲୋକ ବୁଝିପାରିବେନି, କିଏ ବୁଝିପାରିବେ ଏଟା କ'ଣ ସେ ସ୍ଥିତି, ଆମ ଆମ ହୃଦୟ ତ କେବଳ ଦେହ ଅଛି, କାମନା ଅଛି, ଏଇଟା କ'ଣ ଆଉଟା କ'ଣଟା ଅଛି, ମୋ କି ଭଲ ରହିବି, ଖାନାପିନା ଭଲ ରହିବ, ମୋତେ ଟିକେ ସମ୍ମାନ ମିଳିବ ନା, କ'ଣ କ'ଣ ଭାବିଲ, ଏହା ଟେକାଟେକି କରିବାର ଅଛି, ଲୋକ ଟେକି ଦେବାର ଅଛି, ହଁ ଭାବିଲ ବହୁତ ବଢ଼ିଆ ଲୋକ ଟେକି ଦେବାର ଅଛି, ଭଲ ଖାଇବା ପିଇବା ହେଲା, ଆମେ ଭଲ ଲୋକ, ଆମର ଏତିକି ଜାଣିଛେ ନା, ଆଉ କିଛି କ'ଣ ଜଗତରେ କିଛି ଜାଣିଛେ, ଆଉ କିଛି ଉପରକୁ ଯାଇନି, ସେ ଜଗତରେ ସେୟା ନାହିଁ, ସେ ଜଗତ ଅଲଗା ଜଗତ, ସେଠି ପ୍ରେମର ଜିନିଷ, ସେଠି ଗାଳି ଦେବାଟା ପ୍ରେମ, କ୍ରୋଧଟା ପ୍ରେମ, ଧର୍ମଟା ପ୍ରେମ, ଆଉ ସେଠି କେବଳ ସ୍ନେହ ପ୍ରେମ, ଏଇ ଗୋଟେ ଦୁଃଖମୟ ଜୀବନ ନା, ଏଠି ଏଠି କିଏ କାହାକୁ ଭଲ ପାଉଛି, ସାଇକେଲ ପେଚ ପକାନ୍ତି ନାହିଁ, ସଲ୍ୟୁସନ ମାରିକି ଛୋଟ ବେଳେ ମୁଁ ଦେଖିଛୁ, ପେଚ ପକେଇ ପେଚ ପକେଇଦେଲ, ପେଚ ପକେଇ ଦେଇ ପୁଣି ଖରା ଦିନ ଗଡ଼େଇ ନ ତ ପୁଣି ପୁଣି ଦେହରୁ ଲିକ୍ ହେଇଗଲେ, ବା ସାଇକେଲ ଯେମିତି ପେଚ ପକେଇ ଯେମିତି ଲିକ୍ ମାରୁଛ, ଏ ଜୀବନଟା ସେ ସେଆକୁ ଭଲ ପାଉନଥିବ, ତାକୁ ଦେଖି ହସିଦେବ ନା କ'ଣ ଭାବିଲ, ତାକୁ ଭଲ ପାଉନଥିବ, ତାକୁ ଦେଖିବ ତମେ ଭଲ ଅଛ, କିରେ ଭଲ ଅଛ, ତୁ ତ ପଢ଼ୁନି, ତୁ ତ ଭଲ ପାଉନୁ, ସିଏ ମାଷ୍ଟର ସେ ସାର୍କୁ ସେ ଭଲ ପାଉନଥିବ, ସ୍କୁଲକୁ ଯିବ ସାର୍ ନମସ୍କାର ଆଜ୍ଞା, କିରେ ପେଚ ପକେଇ ଚଳିବ ନା, ଚଳିପାରିବନି, ଆଉ ଜଗତରେ ଏଠି ସ୍ନେହ ନାହିଁ ନା, ପ୍ରବତ କ'ଣ ଦୁଇଟା ଜିନିଷ ନାହିଁ ଜଗତରେ, କିନ୍ତୁ ଆମେ ସ୍ପିରିଚୁଆଲ କୃଷ୍ଣ କନସିୟସନେସ୍ ଆସୁଛେ ଆମେ ଦୁଇଟା ଜିନିଷ ପାଇଁ, ଏଠି ଲଭ୍ ନାହିଁ, ଟ୍ରଷ୍ଟ ନାହିଁ, ଏଠି ସ୍ନେହ ନାହିଁ, ବିଶ୍ୱାସ ନାହିଁ, ସ୍ନେହ ବିଶ୍ୱାସ ବିନାରେ ବଞ୍ଚୁଛେ, କେବଳ ଗୋଟେ ଯାହା କୁହନ୍ତି ଆଡ଼ଜଷ୍ଟମେଣ୍ଟ ଗୋଟେ କରିକି, ଶୁଖିଲା ହସ କୁହନ୍ତିନି, କ'ଣ ହେଉଛି ଶୁଖିଲା ଗୋଟେ ହସ ଦେଉଛୁ, ନାହିଁ ତ କ'ଣ କରିବ, ଜଗତରେ କିଛି ନାହିଁ, ସମସ୍ତଙ୍କର ବହୁତ ପ୍ରକାର ଡିଜାୟାର, ବହୁତ ପ୍ରକାର ମାନେ ମେଣ୍ଟାଲିଟି, ତା ଭିତରେ ଆମକୁ ବଞ୍ଚିବାକୁ ପଡ଼ୁଛି, ଗୋଟେ କ'ଣ କୁହନ୍ତି ଆର୍ଟିଫିସିଆଲ କୃତ୍ରିମ ଭାବରେ ଗୋଟେ ଅଭିନୟ କରିବାକୁ ପଡ଼େ, ମାର୍କେଟ ନେଇକି ସ୍ୱାମୀ ସ୍ତ୍ରୀ ମାନେ ମାର୍କେଟ ଯାଆନ୍ତି, ପିଲା ଛୁଆଙ୍କୁ ଧରି ମାର୍କେଟ ଯାଆନ୍ତି, ତାଙ୍କ ଭିତରେ ଦୁଃଖ ଅଲଗା, କିନ୍ତୁ ବାହାର ଗଲେ ତାଙ୍କୁ ସୋ କରିବାକୁ ପଡ଼ିବ, ରହିଲେ ଉଚ୍ଚ କି ନାହିଁ, ଜଗତରେ ସବୁ ନିୟମଟା ଭାଗବତ ଦେଇଦେଇଛନ୍ତି, ଆମକୁ ସେମିତି ବଞ୍ଚିବାର ନାହିଁ, ଭକ୍ତିରେ ଆମେ ସେମିତି ବଞ୍ଚୁ, ଆମେ ଭକ୍ତିରେ ଆନନ୍ଦରେ ବଞ୍ଚୁ, ନେଚୁରାଲି ବଞ୍ଚୁ, ଆମର ନେଚୁରାଲ ଟେଷ୍ଟ, ନେଚୁରାଲ ଲଭ୍, ନେଚୁରାଲ ଆଫେକ୍ସନ, ସବୁ ନେଚୁରାଲ ସ୍ୱାଭାବିକ ହଉ, ଏଠି ତ ସବୁ କୃତ୍ରିମଟା ଆଉ, କିଏ କାହାକୁ ଭଲ ପାଉନଥିବ, କିନ୍ତୁ ହସା ହସି ଏଇ ଖାଲି ମିଛରେ ଗୋଟେ ଫଟୋ, ଏବେ ଗୋଟେ ଫଟୋ ଚାଲିଛି, ଏଇ ଯାକୁ ଦେଖିବ, ସେ ଠାକୁର ଆଗରେ ବି ଯାଇକି କେଉଁଠି ଯାଇଥିଲେ, ଯେଉଁ ଭଗବାନ ଆଗକୁ ମୁଁ ଯାଉ ସିଆ, ଏଇଟା ଏଇଟା ମୂର୍ଖ, ଏଇଟା ଭଗବାନ ପଛ କରିକି ଠିଆ ହେଉଛି, ଫଟୋ ନେବାର ଅଛି, କିନ୍ତୁ ତୋର କ'ଣ ଅଛି, ତୋର ଏଇ ମଳମୂତ୍ର ଭାଇ ସରକୁ ଫଟୋ ରଖି ତୁ କ'ଣ କରିବୁ, ଏଇଟା ଭଗବାନ ଅଛନ୍ତି, ଏଠି ଭଗବାନ ପଛ କରିକି ସେ ଠିଆ ହେଇଛି ଫଟୋ ନେଇଛି, କାହା ଯାହା କତିକି ପଠଉଛି, ତୁ ଭଲ ପାଉଛି, ତୁ ଯେଉଁ କହୁଛୁ ମୁଁ ସେୟାର କରୁଛି, କ'ଣ ତୁ ଭଲ ପାଉଛୁ, ତୁମେ ତୁମ ହୃଦୟକୁ ତୁମେ ସେୟାର କରିଛି କେବେ, ସିଏ ଫଟୋ ସେୟାର କରିଦେଉଛୁ, ତୁମ ହୃଦୟକୁ ସେୟାର କରିଛି ସିଏ କେବେ, ଅନକନସିୟସନେସ୍, ଏଇଟା ଗୋଟେ ମାନେ ଅତ୍ୟନ୍ତ ଅଚେତନଶୀଳ ଜୀବ, ଜଗତରେ ସେ ଜାଣିପାରୁନି, ଏତେ ବଡ଼ ଭୟଙ୍କର ସ୍ଥିତିରେ ଅଛି, ଏତେ ବଡ଼ ବିପଦ ସ୍ଥିତିରେ ଅଛି, ଜଗତକୁ ଜାଣିପାରୁନି, ମାୟା ତାଙ୍କୁ ଏମିତି ଢାଙ୍କିକି ରଖିଦେଇଛି, ସେ ଜାଣିପାରୁନି ଜଗତରେ କିଏ କ'ଣ, କିଏ ନିଜରେ କିଏ ପରର, କିଏ ମୋର ବନ୍ଧୁ, ଜାଣିପାରିବେ ମାୟାର ପଡ଼ିଛି, ସେ ମାୟାର ପଡ଼ିବା ମାନେ କ'ଣ କିଏ ଇଏ ମିଥ୍ୟା ମାୟା ଭୁଲେଇ ଦେଇଛି ସବୁ ଜିନିଷ, ସେଥିପାଇଁ ଏଇ ଜଗତରେ ଏଇ ଜିନିଷକୁ ବୁଝିବା ବହୁତ କଷ୍ଟ, ଏସବୁ ଲୀଳାକୁ, ଏଟା ସେ ଜଗତର ଜିନିଷ, ସେ ଜଗତର କେବଳ ସ୍ନେହ ପ୍ରେମ, ଠିକ ଅଛି, ତାଙ୍କୁ ଇଂଲିଶରେ କିଛି କହିବାକୁ ପଡ଼ିବ, ହରେ କୃଷ୍ଣ।